श्री शुक उवाच सत्यं सत्यं समीक्षा समीक्षा अब्जल भवो अब्जो भवो नखेन्दुभि हतस्व आवृतो आवृतो अभ्यगात अभ्यगात मरीचि मिश्रा ऋषयो सत्यं समीक्षाब्जभवो नखेन्दुभि मरीचि मिश्रा ऋषयो बृहद्रतः सनन्दनाद्या नरदेव योगिनः ମରିଚି
ମରିଚି ପ୍ରମୁଖ ଋଷିଗଣ ଏବଂ ସନାତନ ପ୍ରମୁଖ ମହାପ୍ରଭୁ ଯୋଗୀମାନେ ମଧ୍ୟ ସେତେବେଳେ ବ୍ରହ୍ମାଙ୍କ ସହିତ ଥିଲେ। ରାଜନ ସେ ସମୟରେ ପାର୍ଶ୍ୱମାନଙ୍କ ସହିତ ବ୍ରହ୍ମା ନିତ୍ୟାନ୍ତ ତୁଚ୍ଛ ବୋଲି ମନେ ହେଉଥିଲେ। ଶୁକ୍ର କୌଣସି ଭାବତ ନାହିଁ, ଉପର ଚାରି ଚତୁର୍ଥ ଶୋକ ଯାଇକିରି ଆମର ଭାବତ ଅଛନ୍ତି, ଆମେ ଦୁଇ ଚାରିଟି ଶୋକ ପାଠ କରିବା। ଶୋକ ଦୁଇ ପିଢ଼ି ବେଦୋପବେଦା ନିୟମାଜମାନ୍ୱିତା ତର୍କେ ଇତିହାସାଙ୍ଗ ପୁରାଣ ସଂହିତା ଯେ ଯା ପରେ ଯୋଗ ସମୀର ଅଧିପୀତ ଜ୍ଞାନାଗ୍ନିତ କର୍ମ କର୍ଣ୍ଣ ସାହା ଭବନ ନିରେଜ ସ୍ମରଣାନୁଭାବତ ସ୍ୱୟଂ ଭୁବନ କାମଗତ ଅକର୍ମକମ୍ ଅଥାଙ୍ଗ୍ରହି ପୁନଃ ମିତାୟ ବିଷ୍ଣୁ ରୂପାହର ପଦ୍ମାବୋରଣତକମ୍ ସମର୍ଚ୍ଚ ଭକ୍ତ୍ୟାଗୁଣାଚୁଚିସଭା ଚେନ୍ନବି ପଙ୍କେ ସମ୍ଭବ ସ୍ୱୟଂ। ଅର୍ଥାତ୍ ସେତେବେଳେ ଯମ ନିୟମ ନ୍ୟାୟ ଶାସ୍ତ୍ର ଇତିହାସ ଶିକ୍ଷା କଳ୍ପ ପ୍ରଭୃତି ଗ୍ରନ୍ଥ ପୁରାଣ ସଂହିତା ବେଦ ଆୟୁର୍ବେଦ ଆଦି ଉପବେଦରେ ପୂର୍ଣ୍ଣରୂପେ ଅଭିଜ୍ଞ ମହାତ୍ମାମାନ ଏବଂ ଯେଉଁମାନେ ଯୋଗ ବାୟୁଦ୍ୱାରା ପ୍ରଜ୍ୱଳିତ ଜ୍ଞାନାଗ୍ନି ବଳରେ କର୍ମଫଳ ଦର୍ଶ କରିଛନ୍ତି ସେହିସବୁ କୃଷକଗଣ ଅନ୍ୟାନ୍ୟ ସତ୍ୟଲୋକ ଅଧିବାସୀଗଣ ଯେଉଁମାନେ ଶ୍ରୀହରିତ ସେହି ପାର୍ବତଙ୍କୁ ସ୍ମରଣ କରିବା ଫଳରେ କର୍ମଫଳ ଦ୍ୱାରା ଅଲଭ୍ୟ ବ୍ରହ୍ମଲୋକ ପ୍ରାପ୍ତ ହୋଇଛନ୍ତି ସେମାନେ ସମସ୍ତେ ଶ୍ରୀହରିଙ୍କ ପାଦପଦ୍ମ ବନ୍ଦନା କରିବାକୁ ଲାଗିଲେ। ତାପରେ ବ୍ରହ୍ମା ଉର୍ଦ୍ଧ ଦିଗରେ ପ୍ରସାରିତ ବିଷ୍ଣୁଙ୍କ ପାଦପଦ୍ମ ଉଦ୍ଦେଶ୍ୟରେ ପାଦ୍ୟାର୍ଘ୍ୟ ପ୍ରଦାନ କଲେ ଏବଂ ଭଗବାନଙ୍କ ନାଡ଼ି ପକ୍ଷରୁ ଜନ୍ମଲାଭ କରିଥିବା ସେହି ବ୍ରହ୍ମା ଭକ୍ତିପୂର୍ଣ୍ଣ ଚିତ୍ତରେ ବିଷ୍ଣୁଙ୍କର ଅର୍ଚ୍ଚନା କରି ସ୍ତର୍ଭ କରିବାକୁ ଲାଗିଲେ। ଏସବୁରେ ମଧ୍ୟ କୌଣସି ଭାବତ ନାହିଁ। ପରସ୍ପର ଚାରିରେ କହୁଛି ଯେ ଧାତୁ ଉପମଣ୍ଡଳୁ ଜଳଂ ତଦୁରୁପଣସ୍ୟ ପାଦାବନିଜନ ପବିତ୍ରତୟା ନରେନ୍ଦ୍ର ସ୍ୱଧୁନ୍ନବସିସା ପତିତେ ନିମାସ୍ତି ଲୋକତ୍ରୟଂଭଗବତୋ ବିଶଦେବ କୀର୍ତ୍ତି। ଅର୍ଥାତ୍ ହେ ରାଜନ୍, ବ୍ରହ୍ମାଣ୍ଡର ଉପମଣ୍ଡଳ ଗୁରୁକ୍ରମ ବାମଦେବଙ୍କ ପାଦପଦ୍ମ ଭୋଗ କରି ଅତ୍ୟନ୍ତ ପବିତ୍ର ହୋଇ ଗଙ୍ଗାରେ ପରିଣତ ହୋଇଥିଲା। ସେହି ନଦୀ ଆକାଶରୁ ପ୍ରବାହିତ ହୋଇ ଭଗବାନଙ୍କ ବିମଳ କୀର୍ତ୍ତି କରି ତିନୋକୁ ପବିତ୍ର କରୁଛି। ଭାରତ କହିଛି ଏଠାରେ ଭାରତ ଦିଆଯାଇଛି, ଏଠାରେ କହିଛି ଯେ ଏଠାରେ ଆମେ ଦେଖିବାକୁ ପାଉ ଯେ ବ୍ରହ୍ମା ଯେତେବେଳେ ତାଙ୍କ କମଣ୍ଡଳ ଦଳ ଦ୍ୱାରା ଭଗବାନ ବାମଦେବଙ୍କ ସେହି ପାଦପଦ୍ମ ଭୋଗ କଲେ ସେତେବେଳେ ଗଙ୍ଗା ପ୍ରବାହିତ ହେବାକୁ ଆରମ୍ଭ କଲେ। କିନ୍ତୁ ଶ୍ରୀମଦ୍ ଭାଗବତ ପଞ୍ଚମ ସ୍କନ୍ଧରେ ଉଲ୍ଲେଖ କରାଯାଇଛି ଯେ ବାମଦେବଙ୍କ ବାମପଦ ଯେତେବେଳେ ବ୍ରହ୍ମାଣ୍ଡର ଆବରଣକୁ ବିଦୀର୍ଣ୍ଣ କଲା ସେତେବେଳେ କାରଣ ସମୁଦ୍ରର ଜଳ ଜଗତରେ ପ୍ରବାହିତ ହେବାକୁ ଲାଗିଲା ଏବଂ ତାହା ହେଉଛି ଗଙ୍ଗା। ଅନ୍ୟତ୍ର ମଧ୍ୟ ଉଲ୍ଲେଖ ଅଛି ଯେ ନାରାୟଣ ନିଜେ ଗଙ୍ଗା ଜଳ ରୂପେ ଆବିର୍ଭୂତ ହୋଇଛନ୍ତି। ଅତଏ ଗଙ୍ଗା ଜଳ ତିନି ପ୍ରକାର ଦିବ୍ୟ ଜଳର ମିଳିତ ସ୍ରୋତ ଅଟେ ଏବଂ ତେଣୁ ଗଙ୍ଗା ତ୍ରିଲୋକକୁ ପବିତ୍ର କରିପାରେ। ଶ୍ରୀ ବିଷ୍ଣୁ ଚକ୍ରଠାକୁ ଏହି ବିବରଣୀ ପ୍ରଦାନ କରିଛନ୍ତି। ସର୍ବପ୍ରଥମେ ଆମେ ଆମର ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ ଏବଂ ଭକ୍ତବୃନ୍ଦଙ୍କୁ ଆମର ଅନ୍ତରାଷ୍ଟ୍ର କୃଷ୍ଣ ଭାବନ ସଂଘ ଭୁବନେଶ୍ୱର କେନ୍ଦ୍ର ତରଫରୁ ହାର୍ଦ୍ଦିକ ସ୍ୱାଗତ କରୁଛୁ ଆମର ଏହି ଭାଗବତ କ୍ଲାସ୍କୁ। ଆମର ଭକ୍ତ ଯେଉଁ ଆସିଛନ୍ତି ୟୁ ଅଣ୍ଡରଷ୍ଟାଣ୍ଡ ଓଡ଼ିଆ ପ୍ରଥମେ ଆମର ଏଇ ଅଧ୍ୟାୟ ହେଉଛି ଏକୋଇଶ ଅଧ୍ୟାୟ। ଏଇ ବାମଦେବଙ୍କ ଜନିତ ପନ୍ଦର ଅଧ୍ୟାୟରୁ ତେଇଶ ଅଧ୍ୟାୟ ଏଇ ନଅଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବାମଦେବଙ୍କ ଚରିତ୍ର। ଏଇ ବାମଦେବଙ୍କ ଚରିତ୍ର ହେଉଛି ବହୁତ ଅଦ୍ଭୁତ ଚରିତ୍ର। ଏଇଠି ଆମେ ଦେଖିବା ଭଗବାନ କେମିତି ତାଙ୍କର ଗୁରୁକ୍ରମ ବୋଲି କୁହାଯାଉଛି, ଭଗବାନ ତାଙ୍କର ପାଦକୁ ବଢ଼େଇଛନ୍ତି ବର୍ଦ୍ଧମାନ କରିଛନ୍ତି। ଯାହାଙ୍କର କ୍ରମ ବା ପାଦ ବିନ୍ୟାସ ବହୁତ ଅଦ୍ଭୁତ ସେ ହେଉଛନ୍ତି ଗୁରୁକ୍ରମ। ଏଇଠି ଆମେ ଦେଖିବା ତାଙ୍କର ଅବଶ୍ୟ ପୂର୍ବ ଅଧ୍ୟାୟରେ ଭଗବାନଙ୍କର ଏଇ ଯେଉଁ ବିରାଟ ରୂପ ବିଶ୍ୱପ୍ରବେଶରେ ବର୍ଣ୍ଣନା କରାଯାଇଥିଲା, ଗୋଟିଏ ପାଦରେ ସେ ସମଗ୍ର ପୃଥିବୀ ଏବଂ ତଳେ ଯାହା ସବୁ ରହିଛି ଅଚଳ ଅଚଳ ଯେଉଁ ସାତଟି ଲୋକ ରହିଛି ସେସବୁ ଅତିକ୍ରମ ମାନେ ଅଧିକାର କରିନେଇଥିଲେ ଏବଂ ଆଉ ଗୋଟିଏ ପଦ ତାଙ୍କର ଶରୀର ଏବଂ ବାହୁ ଦ୍ୱାରା ଆକାଶ ଏକୁ ଅଧିକାର କରିନେଇଛନ୍ତି ଏବଂ ଆଉ ଗୋଟିଏ ପଦ କୋଉ ପଦଟି ବଢ଼ାଉଛନ୍ତି ବିଷ୍ଣୁ ଶିବ କେବଳ ତାଙ୍କ ବାମପାଦ ବଢ଼ାଉଛନ୍ତି ଡାହାଣ ପାଦରେ ଏସବୁ ଅଧିକାର କରିଛନ୍ତି ବାମପାଦରେ ସେ ବଢ଼ାଉଛନ୍ତି ଉପରକୁ ତେଣୁ ବାମପାଦରେ ଆମର ଏଇ ଯେଉଁ ସ୍ୱର୍ଗ ଲୋକ ଏଇ ଯେଉଁ ପୃଥିବୀ ଲୋକ ରହିଛି ଆ ଉପରେ ଆହୁରି ଛଅଟି ଲୋକ ରହିଛି ଆ ଉପରେ ହେଲା ସ୍ୱର୍ଗ ଭୂଗ ଲୋକ ଗାୟତ୍ରୀ ବନା ଓଂ ଭୂ ଭୂଗ ସ୍ୱ ଦଶ ବିଦୋ ବରେଣ୍ୟ ଭର୍ଗ ଦେବସ୍ୟ ଧିମହି ଧିମୟୋନ ପ୍ରଚୋଦୟା ସୋ ହଁ ଏ ଯେଉଁ ପୃଥିବୀ ଲୋକ ରହିଲା ପୃଥିବୀ ଉପରେ ରହିଲା ଭୂଗ ଲୋକ ତାପରେ ହେଲା ସ୍ୱର୍ଗ ଲୋକ ତାପରେ ହେଲା ମହତ ଲୋକ ତାପରେ ହେଲା ଜନ ଲୋକ ତାପରେ ହେଲା ତପ ଲୋକ ଏବଂ ଅନ୍ତିମ ରହୁଛି ବ୍ରହ୍ମ ଲୋକ ଯୋଉଠି ବ୍ରହ୍ମା ରହୁଛନ୍ତି ଆବ୍ରହ୍ମ ଭୁବନା ଲୋକ ପୁନରାବର୍ତ୍ତି ଅଟନ୍ତି ଭଗବାନ କହିଛନ୍ତି ବ୍ରହ୍ମ ଲୋକଟା ଆରମ୍ଭ କରି ସମସ୍ତ ପାତଳ ପୃଥିବୀ ସବୁଠାରେ ଏ ପୁନରାବର୍ତ୍ତନ ଚାଲିଛି ବା ଜନ୍ମବୃତ୍ତି ଲାଗି ରହିଛି ତେଣୁ ବ୍ରହ୍ମ ଲୋକଟା ହେଉଛି ସବୁଠାରୁ ଅନ୍ତିମ ଲୋକ ଉନ୍ନତ ଲୋକ ବା ସର୍ବଶ୍ରେଷ୍ଠ ଲୋକ ଯୋଉଠି ବ୍ରହ୍ମା ରହୁଛନ୍ତି ବ୍ରହ୍ମା ଏବଂ ତାଙ୍କର ଯେଉଁମାନେ ସେଇ ଅତି ଉନ୍ନତ ସ୍ତରର ବ୍ୟକ୍ତି ଏଠି ବର୍ଣ୍ଣନା କରାଯାଉଛି ଦୃଢ଼ବ୍ରତା ଯେଉଁମାନେ ଦୃଢ଼ବ୍ରତ ଭାବରେ ଭଗବାନଙ୍କର ସେବା କରୁଛନ୍ତି ଦୃଢ଼ବ୍ରତା ଭଗବାନ କହିଛନ୍ତି ବୃହତ୍ପ୍ରତା କୁହାଯାଉଛି ବୃହତ୍ପ୍ରତା ଭଗବତରେ ଭଗବାନ କହିଛନ୍ତି ଦୃଢ଼ବ୍ରତା ସେ କହିଛନ୍ତି ଭଗବାନଙ୍କର ସତ ମଧ୍ୟରେ ଭଗବାନ କହୁଛନ୍ତି ଯେଉଁମାନେ ଭଗବାନଙ୍କର ଭଜନ ଦୃଢ଼ ଭାବରେ କରନ୍ତି ସେମାନେ କିଏ କରିପାରିବେ ନା ଜେସାନ୍ତୁ ଅନ୍ତର୍ଗତ ପାପ ଯେଉଁମାନଙ୍କର ପାପ କର୍ମ ଫଳ ଶେଷ ହେଇଯାଇଛି ଜେସାନ୍ତୁ ଅନ୍ତର୍ଗତ ପାପ ଜନାନାମ ପୁଣ୍ୟ କର୍ମ ନାମ ଏବଂ ପୁଣ୍ୟ କର୍ମର ଫଳ ଯେଉଁମାନଙ୍କର ଆରମ୍ଭ ହୋଇଛି ମୁକ୍ତ ଭଗବାନ ଦୂରତା ସେମାନେ ଦ୍ୱନ୍ଦ୍ୱମୟରୁ ଦୂରେଇକି ଭଗବାନ ଭଜନ କରିବେ ଆଉ କୁହାଯାଇଛି ଭଗବତରେ ଯେ ସତ୍ୟତା ହେଉଛି ମହାତ୍ମାଙ୍କ ଲକ୍ଷଣ ମହାତ୍ମା ମହାତ୍ମାଙ୍କ ଦୈବିକ ପ୍ରକୃତି ଆସିଲା ମହାତ୍ମା କିଏ ସେମାନେ ଦୈବିକ ପ୍ରକୃତିରେ ଆଶ୍ରୟ ନେଇଛନ୍ତି ସେମାନଙ୍କର ଲକ୍ଷଣ କ'ଣ ନା ସେମାନେ ସଚେତନ ସବୁବେଳେ ସେମାନେ ଭଗବାନଙ୍କ ଭଜନ କରୁଥିଲେ ହରେ କୃଷ୍ଣ 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 ହରେ ହରେ ରାମ ତେଣୁ ଏଠି କହିଛନ୍ତି ବୃହତ୍ପ୍ରତା ସେମାନଙ୍କର ବ୍ରତ କ'ଣ ନା ସେମାନଙ୍କ ବ୍ରତ ହେଉଛି ଭଗବାନଙ୍କର ସେବାରେ ସେମାନେ ନିହତ ରହିଛି ସତତ ନିହତ ରହିଛି ଭଗବାନଙ୍କ ସେବା ତେଣୁ ସେଇଭଳି ଉନ୍ନତ ସ୍ତରର ଋଷିମାନେ ସେମାନେ ସବୁ ବ୍ରହ୍ମ ଲୋକ ରହୁଛନ୍ତି କାରଣ ବ୍ରହ୍ମ ଲୋକ ଯେତେବେଳେ ଯେତେବେଳେ ବ୍ରହ୍ମାଙ୍କର 100 ବର୍ଷ ହେଇଯିବ ବ୍ରହ୍ମ ଲୋକ ଯେଉଁମାନେ ଅଛନ୍ତି ସମସ୍ତଙ୍କର ଆୟୁଷ ସେଠି ସେତେବେଳେ ସେମାନେ ଯେଉଁମାନେ ଭଗବାନ ଶରଣରେ ଅଛନ୍ତି ସେମାନେ ସବୁ ଭଗବତ ଧାମକୁ ଯିବେ ତେଣୁ ସେମାନେ ବହୁତ ଉନ୍ନତ ସ୍ତର ସାଧୁ ମୃଷି ସେମାନେ ସବୁ ବହୁତ ଉନ୍ନତ ସ୍ତର ସାଧୁ ତେଣୁ ଭଗବାନଙ୍କର ପୂର୍ବ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଭଗବାନ ତାଙ୍କ ବିରାଟକୁ ଦେଖିଛନ୍ତି ଗୋଟିଏ ପାଦ ଯେଉଁ ପାଦଟି ହେଉଛି ବାମପାଦ ସେ ବାମପାଦଟି ଉର୍ଦ୍ଧ୍ୱକୁ ସେ ଟେକ୍ସନ୍ତି ତେଣୁ ଉର୍ଦ୍ଧ୍ୱ ଯେତେବେଳେ ଟେକ୍ସନ୍ତି ସେତେବେଳେ ଭୂଲୋକର ଉର୍ଦ୍ଧ୍ୱ ରହିଲେ ଭୂଗ ଲୋକ ତାପରେ ହେଲା ସ୍ୱର୍ଗ ଲୋକ ତାପରେ ହେଲା ମଠ ଲୋକ ତାପରେ ହେଲା ଜଲ ଲୋକ ତାପରେ ହେଲା ତପ ଲୋକ ଏବଂ ଅନ୍ତିମରେ ହେଲା ବ୍ରହ୍ମ ଲୋକ ଏସବୁ ଗୋଟିଏ ଗୋଟିଏ ପାସ୍ କରିକି ଯାଉଛନ୍ତି ଭଗବାନ ପାଦ ଗୋଟିଏ ଗୋଟିଏ ଉର୍ଦ୍ଧ୍ୱକୁ ଗୋଟିଏ ଗୋଟିଏ ଲୋକକୁ ପାସ୍ କରିକିରି ଅତିକ୍ରମ କରିକି ଭଗବାନ ପାଦ ଉର୍ଦ୍ଧ୍ୱକୁ ଯାଉଛନ୍ତି ତେଣୁ ଯେତେବେଳେ ସେ ଭଗବାନଙ୍କର ମହତ୍ ପଦ ବୋଲି କୁହାଯାଉଛି ମହତ୍ ପଦ ପୁଣ୍ୟ ଯେସବୁ ମୁରାରେ ନମା ତୁଟି କରିଛନ୍ତି ଭଗବାନଙ୍କ ପାଦ ସେ ମହତ୍ ପଦ ଯେତେବେଳେ ଦେଖୁଛନ୍ତି ବ୍ରହ୍ମା ଆଦି ଦେବତାମାନେ ଯେଉଁ ସେମାନେ ଅଛନ୍ତି ବ୍ରହ୍ମ ଲୋକ ରହିଛନ୍ତି ସେତେବେଳେ ଦେଖୁଛନ୍ତି ସେ ଗୋଟେ ପାଦ ଅଦ୍ଭୁତ ପାଦ ଆସୁଛି କେମିତି ଯାଉଛନ୍ତି ତାଙ୍କ ଅଦ୍ଭୁତ ପାଦ ନା ତାଙ୍କର ଯେଉଁ ବ୍ରହ୍ମ ଲୋକର ଯେଉଁ ତେଜ ରହିଛି ବ୍ରହ୍ମଲୋକ ତେଜ ବହୁତ ତେଜ ରହିଛି, ପ୍ରଭାବ ରହିଛି। ସ୍ୱର୍ଣ୍ଣ ସବୁ ସ୍ୱର୍ଣ୍ଣରେ ନିର୍ମିତ, ତାଙ୍କ ରାଜଧାନୀ ବ୍ରହ୍ମାଙ୍କ ରାଜଧାନୀ ହେଉଛି ସ୍ୱର୍ଣ୍ଣରେ ନିର୍ମିତ। ତେଣୁ ଏଇ ଯୋଉ ତାଙ୍କର ଉଜ୍ଜଳତା ରହିଛି, ଆମେ ଦେଖିବା ଯେମିତି ଦିନବେଳା ବର୍ତ୍ତମାନ ଯେତେବେଳେ ରାତି ହେଇଯିବ, ଲାଇଟ ଯେତେବେଳେ ଲାଗିବ ରାସ୍ତାରେ ଲାଇଟ ଲାଗିଲେ କେତେ ଉଜ୍ଜଳ ଦିଶିବ, କିନ୍ତୁ ଦିନ ହେଇଗଲେ ସେ ଆଉ ଉଜ୍ଜଳତା ରହିବ, ତା ପ୍ରଭାବ ନଷ୍ଟ ହେଇଯିବ। ତେଣୁ ସେଇଭଳିଆ ବ୍ରହ୍ମା ଦେଖୁଛନ୍ତି ତାଙ୍କର ଯେଉଁ ବ୍ରହ୍ମଲୋକ ରହିଛି ସେ ପ୍ରଭାବ ଆସ୍ତେ ଆସ୍ତେ କ୍ଷୀଣ ହେଇଗା ଯାଉଛି। କ'ଣ ପାଇଁ କୁହନ୍ତୁ ନା, ଉଜ୍ଜଳ ଗୋଟେ ଚନ୍ଦ୍ର ବହୁତ ଚନ୍ଦ୍ର ଭଳି ଉଜ୍ଜଳତା ଆସୁଛି। ଭଗବାନ ନକ ଚନ୍ଦ୍ର ବୋଲି କହିବେ, ନକେନ୍ଦୁରି, ନକ ହେଉଛି ଇନ୍ଦୁ, ଗୋଟିଏ ନକକୁ ଗୋଟେ ଇନ୍ଦୁ ସହିତ ଚନ୍ଦ୍ର ସହିତ ତୁଳନା କରାଯାଉଛି। ତେଣୁ ଏତେ ଯେଉଁ ସୁନ୍ଦର କିରଣ ସବୁ ଆସୁଛନ୍ତି, ଯେଉଁ ସେ ପ୍ରଭାରେ ବ୍ରହ୍ମଲୋକ ପ୍ରଭାବ ଆସ୍ତେ ଆସ୍ତେ କ୍ଷୀଣ ହେଇଯାଉଛି, ନିଷ୍ପ୍ରଭ ହେଇଯାଉଛି। ତେଣୁ ସତ୍ୟ ସେ ସତ୍ୟଲୋକରେ ସମୀକ୍ଷ ଯେତେବେଳେ ଦର୍ଶନ କରେ ଏଇସବୁ ଜିନିଷ, ଏଇ ସବୁ ଘଟଣା ସବୁ ଦେଖୁଛନ୍ତି, ଅବ୍ଜଭବ କହିଲେ ଅବ୍ଜ ଭଗବାନ ଗର୍ଭୋଦର ସାଇ କୃଷ୍ଣଙ୍କର ଯେଉଁ ନାଭି ରହିଛି ସେ ଗୋଟେ ପଦ୍ମ ଭଳି। ତେଣୁ ସେଇ ନାଭି ପଦ୍ମରୁ ଯିଏ ଯାହା ପଡ଼ୁଛନ୍ତି ସେଥିରୁ ଗୋଟେ ପଦ୍ମ ବାହାରିଛି, ସେଇ ପଦ୍ମରେ ଯିଏ ଯାହା ପଡ଼ୁଛନ୍ତି ତାଙ୍କ ନାମ ହେଉଛି ସ୍ୱୟଂଭୁ, ବା ତାଙ୍କୁ ମଧ୍ୟ କୁହାଯାଉଛି ଅବ୍ଜ ଭବ। ଅବ୍ଜ କହିଲେ ସେଇ ନା ପଦ୍ମ, ପଦ୍ମରୁ ଯିଏ ଯାହା ପାଇଛନ୍ତି, ପଦ୍ମରୁ ଭବ ଯାହା ପାଇଛନ୍ତି ସେ ହେଉଛନ୍ତି ଅବ୍ଜ ଭବ। ସେଇ ଭଗବାନଙ୍କ ନକେନ୍ଦୁରୀ, ଭଗବାନଙ୍କ ନକଚନ୍ଦ୍ରକୁ ଦେଖିକରି ସେଠି ଏତେ ପ୍ରଭାବ ରହିଛି, ତାଙ୍କର ବ୍ରହ୍ମାଙ୍କର ମଧ୍ୟ ପ୍ରଭାବ କ୍ଷୀଣ ହୋଇଯାଉଛି। ହତ ସ୍ୱଧାନ ଦ୍ୟୁତି ପ୍ରାବୃତ ଅଭାବ, ତାଙ୍କର ଯେଉଁ ସ୍ୱଧାନ ଯେଉଁ ବ୍ରହ୍ମଲୋକର ଯେଉଁ ଦ୍ୟୁତି ରହିଛି ବା ପ୍ରଭାବ ରହିଛି ବା ଆଲୋକ ରହିଛି, ସେ ଆଲୋକ ମଧ୍ୟ ଆସ୍ତେ ଆସ୍ତେ କ୍ଷୀଣ ହୋଇଯାଉଛି, ଆବୃତ ହୋଇଯାଉଛି। ଯେମିତି ସୂର୍ଯ୍ୟଙ୍କର କିରଣ ଯଦି ମେଘ ଆସିଗଲା ସେ ଆବୃତ ହେଇଯାଉଛି, ସେଭଳି ତାଙ୍କର ପ୍ରଭାଟା ଆସ୍ତେ ଆସ୍ତେ ଆବୃତ ହେଇଯାଉଛି। ତେଣୁ କ'ଣ କଲେ ନା, ମରିଚି ମିଶ୍ରା ରୋଷେଇ ବୃହତ୍ପ୍ରଦା ସନନ୍ଦନାଦ୍ୟା ନରଦେବ ଯୋଗୀମ, ଏମାନଙ୍କ ସହିତ ମରିଚି ଏମାନେ ସବୁ ତାଙ୍କର ପୁତ୍ର, ପ୍ରଥମେ ଯେଉଁ ଦଶ ଜଣ ଯାହା ପାଇଁ ଋଷିମାନେ, ସେମାନେ ବ୍ରହ୍ମାଙ୍କର କିଏ ମନୁ ଜାତ ହେଇଛନ୍ତି, କିଏ ବୁଦ୍ଧିରୁ ଜାତ ହେଇଛନ୍ତି, ଏଇଟା ବିଭିନ୍ନ ଋଷିମାନେ ସବୁ ଜାତ କରିଛନ୍ତି, ନିକେ ବ୍ରହ୍ମା ଜାତ କରିଛନ୍ତି, ଜନ୍ମ କରିଛନ୍ତି। ତେଣୁ ଏମାନେ ସବୁ ତାଙ୍କର ମୁଖ୍ୟ ହେଉଛନ୍ତି ମରିଚି, ମରିଚି ଋଷି। ତେଣୁ ମରିଚି ମିଶ୍ରା ଯେତେ ଋଷିମାନେ ସବୁ ଅଛନ୍ତି ସେଠାରେ ରୋଷେଇ ଏବଂ ବୃହତ୍ ବ୍ରତା, ଯେଉଁମାନେ ଭଗବାନଙ୍କର ଭଜନ କରୁଛନ୍ତି ସେଇଭଳି ଭଗବାନଙ୍କର ଭଜନ କରୁଥିବା ସନନ୍ଦନ ଆଜ୍ଞା ସନକ ସନାତନ ସନନ୍ଦନ ସନକୁମାର, ଏଇ ଚାରି କୁମାର, ଏମାନଙ୍କର ମନ୍ତ୍ର କ'ଣ, ଭଗବାନଙ୍କର ଆରାଧନା କରୁଛି, ଏମାନଙ୍କର ମନ୍ତ୍ର ହେଉଛି କ'ଣ, ହରି ଶରଣଂ ହରି ଶରଣଂ ହରି ଶରଣଂ ଶ୍ରୀ ହରି ଶରଣଂ ହରି ଶରଣଂ ହରି ଶରଣଂ ଶ୍ରୀ ହରି ଶରଣଂ, ଏଭଳିଭାବେ ତାଙ୍କ ମନ୍ତ୍ର ହେଉଛି ଚାରି କୁମାର, ସେଭଳି ହରି ଶରଣ, ସେମାନେ ସେମାନେ ଭଗବାନଙ୍କ ଶରଣ ଯାଇଛନ୍ତି, ହରି ଶରଣ ହରି ଶରଣ ହରି ଶରଣଂ ଶ୍ରୀ ହରି ଶରଣଂ, ଏଭଳି ଭାବରେ ଭଗବାନଙ୍କ ଭଜନ କରିବେ ସେମାନେ। ଗଲା ପରେ ନରଦେବ ଯୋଗୀନ, ଏମାନେ ସମସ୍ତେ ନରଦେବ କହିଲେ ପରିକୃତ ମହାରାଜ କହୁଛନ୍ତି, ସୁଗଦେବ ଗୋସ୍ୱାମୀ, ଏମାନେ ସମସ୍ତେ ଯୋଗୀ ଭଗବାନ ସହିତ ସମସ୍ତେ ଯୁକ୍ତ ହେଇଛନ୍ତି, ତେଣୁ ସମସ୍ତେ ସେ ଯେଉଁ ଦେଖିବା ପାଇଁ ଆସୁଛନ୍ତି, ସେ ଦୃଶ୍ୟ ଦେଖିବା ପାଇଁ ଆସୁଛନ୍ତି, ଏବଂ କ'ଣ ସେ ଦୃଶ୍ୟ ଦେଖୁଛନ୍ତି ନା, ବେଦୋପବେଦା ନିୟମାଜମାନ୍ୟତା, ଭଗବାନଙ୍କର ସେ ଯେଉଁ ପାଦ ପଦ୍ମରେ ପାଦ ନଖ ଦୃଶ୍ୟ ନଖଚନ୍ଦ୍ର ଦୃଶ୍ୟନ୍ତି, ସେଇ ପାଦ ପଦ୍ମରେ କ'ଣ ରହୁଛନ୍ତି ନା, ବେଦ ଉପବେଦ ନିୟମ ଯମ ସବୁ ପ୍ରସିଦ୍ଧ ରହୁଛନ୍ତି, ସବୁକିଛି ତାଙ୍କର ସେଠାରେ ସେ ପାଦରେ ସେ ଦର୍ଶନ କରୁଛନ୍ତି। ବେଦ ଋଗ ସାମ ଯଦୁ ଅର୍ଥ ଚାରି ବେଦ ଏବଂ ଉପବେଦ ମାନେ ସବୁ ମଧ୍ୟ ଅଛନ୍ତି, ବିଭିନ୍ନ ଉପବେଦ ସବୁ ରହିଛନ୍ତି, ଯେମିତି ଆୟୁର୍ବେଦ ଧନୁର୍ବେଦ ଏବଂ ସବୁ ଉପବେଦ ବୋଲି କୁହାଯାଉଛି, ଏବଂ ଯେତେ ନିୟମ ଯମ ନିୟମ ଏହା ସବୁ ରହିଛି ସେସବୁ ସେଠି ମଧ୍ୟ ଦେଖୁଛନ୍ତି, ସେ ତାକୁ ଦେଖୁଛନ୍ତି, ସେମାନେ ସବୁ ମୂର୍ତ୍ତି ମଧ୍ୟ ହେଇକି ଆସୁଛନ୍ତି, ମୂର୍ତ୍ତି ମଧ୍ୟ ହେଇକି ଆସିଛନ୍ତି, ଏବଂ ତର୍କ ଇତିହାସ ଅଙ୍ଗ ପୁରାଣ ସଙ୍ଗୀତା ଏସବୁ ମଧ୍ୟ ସେଠି ସବୁ ମୂର୍ତ୍ତି ମଧ୍ୟ ହେଇକି ଆସୁଛନ୍ତି। ତର୍କ ଇତିହାସ ଇତିହାସ କହିଲେ ଆମର ବିଶ୍ୱନାଥ ଠାକୁର ପ୍ରଶ୍ନ ହେଉଛି ମହାଭାରତ ମହାଭାରତରେ ବିଭିନ୍ନ ପ୍ରକାର ଇତିହାସ ବର୍ଣ୍ଣନା କରାଯାଇଛି ମହାଭାରତ ଏବଂ ଅଙ୍ଗ କହିଲେ ଛଅଟି ଅଙ୍ଗ ରହିଛି କଣ କଣ ସେ ଅଙ୍ଗ ବେଦରେ ଛଅଟି ଅଙ୍ଗ ରହିଛି ଭାଗବତର ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟ ଏକ ଶ୍ଳୋକରେ ସେ କଥା କୁହାଯାଇଛି ଯେତେବେଳେ ଦୋସ୍ୱାମୀ ଅନ୍ତିମରେ ଭଗବାନଙ୍କ ସ୍ତୁତି କରିଛନ୍ତି ସେଇ ଶ୍ଳୋକଟି କହିଛନ୍ତି ଜନ ବ୍ରହ୍ମା ବର୍ଣ୍ଣେନ୍ଦ୍ର ରୁଦ୍ରମର୍ତ୍ତ ସ୍ତୁନନ୍ତି ଦିବ୍ୟସ୍ତବେ ବେଦେ ସଙ୍ଗମୃତକମଣିଷଦେ ଗାୟନ୍ତି ଜନଶ୍ୟାମ ଧ୍ୟାନାବସ୍ଥିତ ତଦ୍ଗତେ ନମସା ପଶ୍ୟନ୍ତି ଜନ ଭୋଗିନ ଯଶ୍ୟାନ୍ତ ନମିଦୁ ସୁରା ଶ୍ରବଣ ଦେବାୟ ତସ୍ମୈ ନମଃ ମାନେ ଭଗବାନଙ୍କର ଏତେ ସବୁ କହିସାରିଲା ପରେ 18,000 ଶ୍ଳୋକ ସେ କହିଲେ ସିଦ୍ଧଗୋସ୍ୱାମୀ ସୌନଗାନ ଶୁଣିଲେ କିନ୍ତୁ ତଥାପି ସେ ଅସନ୍ତୁଷ୍ଟ ରହିଲେ ସେ କହିଲେ ଯାହାଙ୍କର ଅନ୍ତ କେହି ପାଉନାହାନ୍ତି ସୁରାଶ୍ରବଣ ସୁରମାନେ ବା ଅସୁରମାନେ କେହି ତାଙ୍କର ଅନ୍ତ ପାଇପାରନ୍ତି ନାହିଁ ସେହି ଭଗବାନ ଅନନ୍ତଙ୍କର ମୁଁ ମଧ୍ୟ ଅନ୍ତ ପାଇପାରୁନି ତେଣୁ ତାଙ୍କୁ ମୁଁ ନମସ୍କାର କରୁଛି ଅନ୍ତିମରେ ସେଇଭଳି ଭାବରେ ସ୍ତୁତି କରୁଛନ୍ତି ଭଗବାନ ସେ ସେ କହିଛନ୍ତି ଯେ ବେଦ ହିଁ ସାଙ୍ଗ କ୍ରମ ପରିଷଦେ ବେଦ ଏବଂ ଅଙ୍ଗ ଛଅଟି ଅଙ୍ଗ ରହିଛି ସେ ହେଉଛି କ'ଣ କ'ଣ ଶିକ୍ଷା କଳ୍ପ ବ୍ୟାକରଣ ନିରୁକ୍ତ ଛନ୍ଦ ଜ୍ୟୋତିଷ ଏଇ ଛଅଟି ଅଙ୍ଗ ରହିଛି ବେଦର ହେଉଛି ଛଡ଼ାଙ୍ଗ ବିଷୟ ବେଦ ହିଁ ସାଙ୍ଗ ସାଙ୍ଗ ମାନେ ସହ ଅଙ୍ଗ ସହିତ ଯାହାକୁ ଗୁଣବାନ କରୁଛନ୍ତି ଏଠି ସେ ଦେଖୁଛନ୍ତି ବ୍ରହ୍ମା ଦେଖୁଛନ୍ତି ଭଗବାନ ଶ୍ରୀ ଭଗବାନଙ୍କୁ ସେମାନେ ସବୁ ଗୁଣବାନ କରୁଛନ୍ତି ଭଗବାନ ଏଇ ଯେଉଁ କୁହାଯାଉଛି ନା ବେଦ ଇତିହାସ ବେଦ ଉପବେଦ ନିୟମାଦିତା ତର୍କ ଇତିହାସ ଅଙ୍ଗ ପୁରାଣ ସଂହିତା ଯେ ଚା ପରେ ଯୋଗ ସମୀର ଦୀପିତ ଜ୍ଞାନ ବିନା ରଞ୍ଜିତ କର୍ମ କର୍ମସା ରଞ୍ଜିତ କର୍ମ କର୍ମସା ରଞ୍ଜିତ ଯେଉଁମାନେ ସେ ଉନ୍ନତି କରେ ତାଙ୍କର କର୍ମଫଳ ନାହିଁ ରଞ୍ଜିତ କର୍ମଫଳ କର୍ମଶୈଳୀ କୁହାଯାଉଛି କିନ୍ତୁ ଆମର ବ୍ରହ୍ମା ତାଙ୍କ ସ୍ତୁତି କହିଛନ୍ତି ଯେ ଜସ୍ତୁନ୍ଦ୍ର ଭୂପମନ୍ଦ୍ର ମହୋଷ କର୍ମ ବନ୍ଧାନ ରୂପ କଳ୍ପା ରମାତି କର୍ମାଣି ନିର୍ମତି କିନ୍ତୁ ଚତୁର୍ଥି ଭାଜା ଗୋବିନ୍ଦ ମା ପୁରୁଷଙ୍କ ମଙ୍ଗଳା ଯେଉଁମାନେ ଭଗବାନଙ୍କ ଭଜନକୁ ଶୁଣି ସେମାନଙ୍କ କର୍ମଫଳ ନଷ୍ଟ ହେଇଗଲେ ପୁରୁଷ ଭଗବତ ଗୀତା ମଧ୍ୟ ଭଗବାନ କହିଛନ୍ତି ଯେ ଯଥେ ଭାସି ସବୁ ଗୋଗ୍ରୀ ଭସ୍ମସା କୃତେଜନ ଜ୍ଞାନାଗ୍ନି ସବୁ କର୍ମାଣି ଭସ୍ମସା କୃତେଜନ ଜ୍ଞାନ ରୂପ ଅଗ୍ନି ହେଇଥାନ୍ତି ଗୋଟେ ଏଧାଂଶୀ ଗୋଟେ ମାନେ ଉଜ୍ଜଳ ଅଗ୍ନିରେ ଯେତେ ଜାଳେଣୀ ପକେଇଲେ ସେ ସବୁ ଧ୍ୱଂସ କରିଦେଉଛି ସେଇଭଳି ଭାବରେ ଯେତେ ଧାଂସି ସବୁ ଅଗ୍ନି ଭସ୍ମସା କୃତେଜନ ଜ୍ଞାନାଗ୍ନି ସବୁ କର୍ମାଣି ଭସ୍ମସା କୃତେ କଥା ସମସ୍ତ ଜ୍ଞାନ ରୂପ ଅଗ୍ନି ସମସ୍ତ କର୍ମକୁ ଧ୍ୱଂସ କରିଦେଉଛି ତେଣୁ ଏଠି ପ୍ରଶ୍ନ ଆସିବ ଖରାପ କର୍ମକୁ ସବୁ ଧ୍ୱଂସ କରିବ ଭଲ କର୍ମକୁ ଧ୍ୱଂସ କରିଦେବି ଯେଉଁଟାକ ପୁଣ୍ୟକର୍ମ କରାହେଉଛି ସେଇଟା କ'ଣ ଧ୍ୱଂସ ହେବ କି ସେଇଟା ମଧ୍ୟ ଧ୍ୱଂସ ହେଇଯିବ ସବୁ ପାପ କର୍ମ ଏବଂ ପୁଣ୍ୟକର୍ମ ଦୁଇଟା ମଧ୍ୟ ଧ୍ୱଂସ ହେଇଯାଉଛି ଆମର ବଳଦେବୀ ଦର୍ଶନ ସେ କହୁଛନ୍ତି ତେଣୁ ସମସ୍ତ ଜ୍ଞାନାଗ୍ନି ଦଗ୍ଧ କର୍ମ ଆଣି ଏଠି ମଧ୍ୟ ବ୍ରହ୍ମସଂହିତା ମଧ୍ୟ ବ୍ରହ୍ମା କହୁଛନ୍ତି ଯେ କର୍ମାଣି ନିର୍ଦ୍ଧତି କିନ୍ତୁ ଯ ଭକ୍ତି ଭାଜା ଭକ୍ତି ମାଧ୍ୟମରେ ସମସ୍ତ କର୍ମଫଳ ଧ୍ୱଂସ ହେଇଯାଉଛି ଯେତେ କିଛି ଯାହା ପାପ ଥିଲେ ମଧ୍ୟ ସବୁକିଛି ମୁଁ ସେଥିରେ ତମକୁ ମୁକ୍ତ କରିବି ତେଣୁ ସେଠି ଯେଉଁମାନେ ଅଛନ୍ତି ସେମାନେ ରଞ୍ଜିତ କର୍ମ କର୍ମସା ତାଙ୍କର କର୍ମଫଳର ପ୍ରତିକ୍ରିୟା ତାଙ୍କ ପାଖରେ ନାହିଁ ରଞ୍ଜିତ କର୍ମ କର୍ମସା ଏବଂ ବଦନ୍ଦିରେ ଯତ୍ ସ୍ମରଣାନୁଭାବକ ସ୍ୱୟଂ ଭୂ ଧାମ ତଥା ଅକର୍ମ କର୍ମ ତେଣୁ ସମସ୍ତେ ସେଠି ଭଗବାନଙ୍କର ତାଙ୍କର ଆରାଧନା ବା ତାଙ୍କର ସବୁ ସ୍ତୁତି କରୁଛନ୍ତି କେମିତି ପ୍ରଥମେ ସ୍ତୁତି କରୁଛନ୍ତି ନା ପ୍ରଥମେ ବ୍ରହ୍ମା କ'ଣ କରୁଛନ୍ତି ନା ହରଣ ଗପ ତାଙ୍କର କମଣ୍ଡଳ ଅଛି ବ୍ରହ୍ମାଙ୍କ ସବୁବେଳେ କମଣ୍ଡଳ ରହିଛି ଦେଖ ଆମର ରାଧାକୃଷ୍ଣ ସିଂହ ମହାରାଜ କହନ୍ତି ଗୋଟେ କଥା ଯେ ଏମିତି ସେ କୌତୁକରେ କହୁଥିଲେ ସେ କଥା ମ୍ୟାମ୍ କବି ଏଇଟା ଲେଖିଛନ୍ତି ଯେ କିଏ ଦାନୀ ଅଛନ୍ତି ସେମାନେ ତ ଯଜ୍ଞ ଦାନ ତପ ଏ ତିନୋଟି ହେଉଛି ବହୁତ ବହୁତ ଇମ୍ପୋର୍ଟାଣ୍ଟ ବହୁତ ମାନେ ଆମର ବହୁତ ଶକ୍ତି ରହିଛି ଯଜ୍ଞ ଦାନ କହୁଛନ୍ତି ଯେ ଯଜ୍ଞ ଦାନ କର୍ମ ନୁହନ୍ତି ଆଜି ଆମ କାର୍ଯ୍ୟ ମିଳିବ ତ ଯଜ୍ଞ ଦାନ ତପସ୍ୟ ପାବନା ଏଇ ଯଜ୍ଞ ଦାନ ଏବଂ ତପ ଏ ହେଉଛି ଧର୍ମର ବହୁତ ମୂଲ୍ୟବାନ ଅଙ୍ଗ ସବୁ ରହିଛି। ତେଣୁ ଦାନୀ ସେମାନେ ତ ସମସ୍ତଙ୍କ ଦାନ କରିବା କର୍ତ୍ତବ୍ୟ ରହିଛି, କିନ୍ତୁ ଦାନୀ ଭିତରେ ଶ୍ରେଷ୍ଠ ଦାନୀ ଆସୁଛନ୍ତି କିଏ ଆମର ଦେଖିଲେ ବଳି ମହାରାଜ ଦାନୀ ଥିଲେ, କିନ୍ତୁ ତାକୁ ସେ କବି ଲେଖିଛନ୍ତି ତାକୁ ତ ଭଗବାନ ବାମଦେବଙ୍କୁ ଆସି ତାଙ୍କୁ ପାତାଳ ପଠେଇଦେବେ। ତେଣୁ ଆଉ କାହାକୁ ଦିଅ ଦାନ ଗ୍ରହଣ କରିବା ପାଇଁ ଦାନ ଯାହା ଦରକାର ବ୍ରହ୍ମଚାରୀମାନେ ଭିକ୍ଷା କରିବେ କାହା କେମିତି ଦାନୀ କେମିତି ଯିବେ ନା। ବଳି ମହାରାଜ ଥିଲେ ଜଣେ ବହୁତ ବଡ଼ ଦାନୀ କ୍ରୀଡ଼ାକୁ ଜାଣିଥିଲେ, କିନ୍ତୁ ଭଗବାନ ବାମଦେବଙ୍କୁ ଆସି ତାଙ୍କୁ ପାତାଳ ପଠେଇଦେବେ ସୁତର ଲୋକ ସେ ଅଛନ୍ତି। ତେଣୁ ଆମେ ଆପଣ ସୁତର ଲୋକ ଯାଇପାରିବୁ, ତେଣୁ ଆମେ ଯାଉଛୁ ବର୍ତ୍ତମାନ ଦାନୀ ଭିତରେ ଶ୍ରେଷ୍ଠ ଆସୁଛନ୍ତି ତିନି ଜଣ ଆସୁଛନ୍ତି, ବ୍ରହ୍ମା ବିଷ୍ଣୁ ଏବଂ ଶିବ ତିନି ଜଣ ଆସୁଛନ୍ତି। ତେଣୁ ବ୍ରହ୍ମା ଯିଏକି ଭୌତିକ ଜଗତର ଶ୍ରେଷ୍ଠ ଜୀବ ବ୍ରହ୍ମା, କିନ୍ତୁ ତାଙ୍କ ପାଖକୁ କ'ଣ ଜଣେ ଦାନ କାଢ଼ିବ ଏଣୁ ସେ ତ କମଣ୍ଡଳ ଥିଲେ ବୁଝୁ ଯିଏ କମଣ୍ଡଳ ଥିଲେ ବୁଲିବ ତାଙ୍କର କ'ଣ ଅଛି ଧନ ଅଛି ସେ ଜଣେ ତାଙ୍କ ପାଇଁ ଦାନ ମାଗିବ। ଆଉ ଗୋଟେ ଶିବଜୀ ରହିଲେ, ଶିବ ତ ରହୁଛନ୍ତି କୈଳାସ ପର୍ବତରେ ଉଲଗ୍ନି କହୁଛନ୍ତି, ତାଙ୍କର ଘର ଖଣ୍ଡେ ଟିକେ ନାହିଁ, ତାଙ୍କୁ କ'ଣ ଦାନ ମାଗିବ। ଆଉ ରହିଲେ ବିଷ୍ଣୁ ରହିଲେ, ବିଷ୍ଣୁ ସମସ୍ତଙ୍କୁ ଦାନ କରିପାରିବେ, କିନ୍ତୁ ବିଷ୍ଣୁ ଯାଇ କେଉଁଠି ରହୁଛନ୍ତି ନା ତାଙ୍କର ବର୍ଣ୍ଣ ଲୋକ ଯାଇକି ତାଙ୍କର ଶ୍ୱଶୁର ଘରେ ରହୁଛନ୍ତି, ଆଉ ତାଙ୍କୁ କ'ଣ ଦାନ ମିଳିବ। ତେଣୁ ବ୍ରହ୍ମା ସବୁବେଳେ ତାଙ୍କ କମଣ୍ଡଳ ରହିଛନ୍ତି, କମଣ୍ଡଳଟା ସବୁବେଳେ ତାଙ୍କ ପାଖରେ ଥାଏ, ଚାରି ହାତ ରହିଛି ନା ଚତୁରାଣ ଚାରି ହାତ ଚାରି ମୁଖ ରହିଛି ଏବଂ ଚାରିଟି ହାତ ମଧ୍ୟ ରହିଛି, ତେଣୁ ଚାରି ହାତ ଗୋଟିଏ ହାତରେ ସେ କମଣ୍ଡଳ ଧରିଥାନ୍ତି। ତେଣୁ ସେଇ କମଣ୍ଡଳରେ ସିଏ କ'ଣ କରୁଛନ୍ତି ନା ଉଦକମ ଯେଉଁ ଜଳ ରହିଛି ସେ ଜଳରେ ଭଗବାନ ସେ ପାଦପଦ୍ମକୁ ସେ ଧୌତ କରୁଛନ୍ତି, ପାଦାର୍ଯ୍ୟ ସମର୍ଥ୍ୟ ଭକ୍ତ୍ୟାର୍ଯ୍ୟ ଗୁଣା ଉଚିସ୍ରବା ଯେନ୍ ନାଭ ପଙ୍କେରୁ ସମ୍ଭବ ସ୍ୱୟଂ, ଯାହାଙ୍କର ପାଦ ଯେଉଁ ଯାହାଙ୍କର ନାଭ ପଦ୍ମରୁ ସେ ଯାହା ଦେଇଛନ୍ତି ସ୍ୱୟଂ ହୁଏ ବ୍ରହ୍ମା ସେ କ'ଣ କରୁଛନ୍ତି ନା ସେଇ ତାଙ୍କର ପାଦପଦ୍ମକୁ ଧୌତ କରୁଛନ୍ତି, ସେ ତାଙ୍କର କମଣ୍ଡଳରେ ଜଳରେ ଆମେ ଧୌତ କରୁଛନ୍ତି ଏବଂ ଧୌତ କରିକିରି ତାପରେ କ'ଣ କରୁଛନ୍ତି ନା ଧାତୁ କମଣ୍ଡଳ ଜଳ ତତ୍ପୁରୁକ୍ରମଶ୍ୟ ପାଦା ଅନେଜନ ପବିତ୍ର ଦୟା ନରେନ୍ଦ୍ର। ତେଣୁ ସେଇ ପାଦପଦ୍ମକୁ ଯେତେବେଳେ ଧୌତ କରୁଛନ୍ତି ବ୍ରହ୍ମା ଧାତୁ କେମିତି ବ୍ରହ୍ମା ବ୍ରହ୍ମାଙ୍କର କମଣ୍ଡଳ ଜଳ ଦ୍ୱାରା ଯେତେବେଳେ ଧୌତ ହେଉଛନ୍ତି ସେ ଉରୁକ୍ରମ ଭଗବାନ ତାଙ୍କର ପାଦ ଅଦ୍ଭୁତ କ୍ରମ ରହିଛି ଅଦ୍ଭୁତ କ୍ରମ ବିନାଶ କରିଛନ୍ତି ସେଇ ଉରୁକ୍ରମଙ୍କର ପାଦା ଅନେଜନ ପବିତ୍ର ଦୟା ନରେନ୍ଦ୍ର ସେ ପାଦକୁ ଧୂତ କରିବା ଦ୍ୱାରା ସେ ଯେଉଁ ଜଳ ଆସୁଛି ସେ ପବିତ୍ର ଜଳ ହୋଇଛି ନରେନ୍ଦ୍ର ଭାଇ ପ୍ରକୃତି ମହାରାଜ ସେ ଜଳ ବହୁତ ପବିତ୍ର ହୋଇଯାଉଛି। ତେଣୁ ସ୍ୱର୍ଗୁଣ ନଭସି ସା ପତତି ନିର୍ମାସ ସେ ଶୋଧନ ବୋଲି କୁହାଯାଉଛି, ମାନେ ଗଙ୍ଗାର ଗୋଟେ ନାମ ଶୋଧନ, ତେଣୁ ଏଇ ଫଳରେ ଗଙ୍ଗା ଗାଁ ଦେଇଛନ୍ତି ବୋଲି କୁହାଯାଉଛି, ଶୋଧନ ଗୁଣ ନଭସି ସେ ତେଣୁ ସେ ଆସ୍ତେ ଆସ୍ତେ ଆକାଶକୁ ଆସିକିରି ଆସ୍ତେ ଆସ୍ତେ ବିଭିନ୍ନ ତ୍ରିଲୋକକୁ ଯାଉଛି ବସେ ସା ପତତି ସେ ଜଳଟି ଆସୁଛି ପତନ ହେଉଛି ତା ଏବଂ ଲୋକ ତ୍ରେଣ ଭାଗବତ ବିଷଦେବ କୀର୍ତ୍ତି। ତେଣୁ ସେଇ ଜଳ ଗଙ୍ଗା ଜଳ ନାମରେ ଲୋକତ୍ରୟରେ ପବିତ୍ର ହେଇଛି, ଲୋକତ୍ରୟରେ ଖ୍ୟାତ ହେଇଛି ଗଙ୍ଗା ଜଳ। ତେଣୁ ଗଙ୍ଗାଧର ଜଣେ ପାଖରେ କହୁଛନ୍ତି ଯେ ଭାଗବତ ପଞ୍ଚମ ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନ ତାଙ୍କର ପାଦକୁ ଉପରକୁ ନିକ୍ଷେପ କରିଛନ୍ତି ସେଇ ସମୟରେ ଏଇ ଯେଉଁ ଆମେ ଭୌତିକ ଜଗତ ଅଛି ଏ ଭୌତିକ ଜଗତ ଉପରେ ଆଠଟି ଆବରଣ ରହିଛି, ଏ ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ ଦଶ ଗୁଣ ଅଧିକ। ତେଣୁ ଏହି ସମସ୍ତ ଆବରଣ ଭେଦ କରିକି ଭଗବାନ ପାଦ ରାଖ ଯାଇକି ପହଞ୍ଚିଛି ଚିର ଜଗତକୁ ପହଞ୍ଚି ଯେଉଁଠି କାରଣାତ୍ମକ ଜଳ ରହିଛି ଯାହାକି ଜୟଦେବସେ ମଧ୍ୟ ତାଙ୍କର ଦଶାବତାର ସୂତ୍ରରେ କହିଛନ୍ତି କ'ଣ ରୂପ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଛଳାଶୀ ବିକ୍ରମଣେ ବଳି ମାଧୁ ଏଇ ଛଳନା କରିଛନ୍ତି ଭଗବାନ ଛଳନା କରିକି ଛୋଟ ଛୋଟ ପାଦ ଛୋଟ ଛୋଟ ବଟୁକୁ ଆମ ଉପରେ ଆସିଥିଲେ ଏବଂ ଛୋଟ ଛୋଟ ପାଦ ଏଇଠି ତିନି ପାଦ ଭୂମି ଏହାକୁ ମହିମା ରାଶ୍ମୀ କହୁଥିଲେ ଏଇ ତିନି ପାଦକୁ ନେଇ ତୁମେ କ'ଣ କରିବ? କିନ୍ତୁ ବର୍ତ୍ତମାନ ଛଡ଼ନାକୁ ଦେଖୁଛନ୍ତି କେମିତି ତାଙ୍କ ପାଦ ରହିଛି। ଗୋଟିଏ ପାଦରେ ସମସ୍ତ ତିଲ ମାନେ ଏଇ ପୃଥିବୀ ଏବଂ ତଳେ ଯେତେ ସାତଟି ଲୋକ ଅଛି ସବୁ ଅଧିକାର କରିଛି, ଏବଂ ଆଉ ଗୋଟିଏ ପାଦରେ ସମସ୍ତ ଉର୍ଦ୍ଧ୍ୱରେ ଯେତେ ଲୋକ ରହିଛି ସବୁ ଅତିକ୍ରମ କରିକି ଅଧିକାର କରିକି ସେ ଚିଠ ଜଗତରେ ଯାଇ ପ୍ରବେଶ କରୁଛନ୍ତି ସେ ପାଦ। ତେଣୁ ଏଇ ଯେଉଁ ବିରାଟଙ୍କୁ ଦେଖିଲେ ଆ ପରେ ଯେଉଁ କୁହାଯିବ ସେ ପୁଣି ତାଙ୍କୁ ନିଜ ଯେଉଁ ଛୋଟ ବାମନ କରିଥିଲେ ସେ ବାମନ ରୂପେ ପୁଣି ଦେଇଛି। ତେଣୁ ତାପରେ ସବୁ ବ୍ରହ୍ମା ଦେବତାମାନେ ସବୁ ଆସି ତାଙ୍କର ସବୁ ସ୍ତୁତି କରିବେ। ଏ ଅଧ୍ୟାୟରେ ଏ ଅଧ୍ୟାୟ ଶେଷ ହେଉଛି ଯେ ଭଗବାନ କରିଥିବା ବଳି ମହାରାଜଙ୍କର ବନ୍ଧନ, କେମିତି ଭଗବାନ ଏ ବଳି ମହାରାଜ ବନ୍ଧନ କରିବେ। ଇଏ ପ୍ରଥମେ 15 ଅଧ୍ୟାୟରେ ଏଇ ପ୍ରଶ୍ନଟି ପଚାରିଥିଲେ, କାହିଁକି ଏ ପ୍ରଶ୍ନଟି ପଚାରିଥିଲେ କିଏ ପରିକ୍ଷିତ ମହାରାଜ ପଚାରିଥିଲେ, କାହିଁକି ଭଗବାନ ସିଏ ତ ଯାହା ବଳି ମହାରାଜଙ୍କୁ ଯାହା ମାଗିଥିଲେ ସେ ସବୁ ପାଇଲେ, ତାହେଲେ ପୁଣି କାହିଁକି ବନ୍ଧନ କଲେ? ଇଏ ଗୋଟେ ବହୁତ ଅଦ୍ଭୁତ ଏଇ ସବୁ ଚର୍ଚ୍ଚା ଦେଇ ବଳେ ପଦତ୍ରୟଂ ଭୂମି କସ୍ମା ଧରି ଅଦାତ ଭୂତେଶ୍ୱର କୃପଣବଲ୍ଲ କୃପଣବଲ୍ ଲବ୍ଧ ଅର୍ଥୋପି ଭଗବନ୍ତତମ ଏତତ୍ ବ୍ୟତୀତ ଇଚ୍ଛା ମୁଁ ମହତ୍ କୌତୁହଳୀ ନୁହଁ ଯଜ୍ଞେଶ୍ୱର ସେ ପୁଣ୍ୟସ୍ୟ ବନ୍ଧନ ଯାହା ବି ଅନାବାସ ତାଙ୍କର କୌଣସି ଦୋଷ ନାହିଁ ଅନାବାସ କିନ୍ତୁ ଦୋଷ ନଥାଏ କିନ୍ତୁ କାହିଁକି ବନ୍ଧନ କରେ ଏଇ ଏଇ ଅଧ୍ୟାୟରେ ବର୍ଣ୍ଣନା କରିଥିଲେ ଭଗବାନ ତାଙ୍କୁ ବନ୍ଧନ କରିଛନ୍ତି। ପରିକୃତ ମହାରାଜ ସବୁ ଜାଣିଛନ୍ତି ଭଗବାନ ପରିକୃତ ସବୁ ଜାଣିଛନ୍ତି, ତେଣୁ ଏଇ ଲୀଳାଟା ବର୍ଣ୍ଣନା କରାଯାଇନି ବିସ୍ତାର ବର୍ଣ୍ଣନା କରାଯାଇନି କିନ୍ତୁ ସେ ଆକୁ ଜାଣିଛନ୍ତି, ସେଥିପାଇଁ ସେ ପ୍ରଶ୍ନ ପଚାରୁଛନ୍ତି ଏଇଠି କାହିଁକି କୁହା ଗଲା। କାରଣ ଯେଉଁ ବିଭିନ୍ନ ଏଇ ଅଷ୍ଟମ ସ୍କନ୍ଧରେ ବିଭିନ୍ନ ମନ୍ୱନ୍ତର ଲୀଳା ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ମାନେ ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନ ଆସୁଛନ୍ତି, ତେଣୁ 14 ଜଣ ମନ୍ୱନ୍ତର ଯେଉଁ ବିଭିନ୍ନ ଭଗବାନଙ୍କର ବିଭିନ୍ନ ଅବତାର ଆସିକରି ଯେଉଁ ମନ୍ୱନ୍ତର ଲୀଳା ସବୁ କରିଥିଲେ ସବୁଗୁଡ଼ାକ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇନି। ତିନୋଟି ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଗୋଟେ ହେଉଛି ଚତୁର୍ଥ ମନ୍ୱନ୍ତରରେ ଯେଉଁ ଆସିଲେ ଭଗବାନ ହରି ରୂପରେ ଆସିଲେ ସେ ଯେଉଁ ଲୀଳା କଲେ କେଉଁ ଲୀଳା ନା ଗଜ ଉଦ୍ଧାରଣ ଲୀଳା କଲେ ସେ ଲୀଳାଟିକୁ ବିସ୍ତାର ଭାବରେ ପଚାରିଛନ୍ତି ଏବଂ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଦ୍ୱିତୀୟରେ ଯେଉଁ ଷଷ୍ଠ ମନ୍ୱନ୍ତରରେ ଚାକ୍ଷୁଷ ମନ୍ୱନ୍ତରରେ ଭଗବାନ ଯେଉଁ ଲୀଳା କରିଥିଲେ ସମୁଦ୍ର ମନ୍ଥନ ଲୀଳା ସେଇଟାକୁ ପରିକ୍ଷିତ ମହାରାଜ ପଚାରିଥିଲେ ବିସ୍ତାର ଭାବରେ ପାଇବା ପାଇଁ, ତେଣୁ ସେଇଟା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଏଇଟା ହେଉଛି ତୃତୀୟ ବିସ୍ତାର ଲୀଳା ବର୍ଣ୍ଣନା କରାଯାଇଛି, ତିନୋଟି ମନ୍ୱନ୍ତର ଲୀଳା ବର୍ଣ୍ଣନା କରାଯାଇଛି, ଆଉ ଯେଉଁ 11ଟି ଲୀଳା ମନ୍ୱନ୍ତର ଲୀଳା ରହିଛି ସେ ବିଷୟରେ ଅବଶ୍ୟ ଯେଉଁ ଆମର ପଞ୍ଚମ ମନ୍ୱନ୍ତରରେ ଯେଉଁ ରୈବତ ମନ୍ୱନ୍ତର ରୈବତ ମନ୍ୱନ୍ତରରେ ଭଗବାନଙ୍କ ଲୀଳା ସବୁ ହେଇଛି ସେ ସବୁ ବର୍ଣ୍ଣନା କରାସରିଛି। ଭଗବାନ ହିରଣ୍ୟାକ୍ଷ ହିରଣ୍ୟାକ୍ଷ ସବୁ ଯେଉଁ ବଧ କରିଥିଲେ ସେ ପଞ୍ଚମ ମନ୍ୱନ୍ତର ଲୀଳା ଏସବୁ ଅନ୍ୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଅନ୍ୟ ଲୀଳାଟାରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇ ନାହିଁ। ତେଣୁ ଇଏ ପରିକ୍ଷିତ ମହାରାଜ ଏଇ ବିସ୍ତାର ଭାବେ ବର୍ଣ୍ଣନା କରିବା ପୂର୍ବରୁ ପ୍ରଶ୍ନ ପଚାରିଛି, କାରଣ ସେ ଜାଣିଛନ୍ତି ଭଗବାନଙ୍କ ଲୀଳା ରାମଚନ୍ଦ୍ରରେ ଆସିକି ଏ ଲୀଳା ସବୁ କରିଥିଲେ, ତେଣୁ ସେ ପଚାରୁଛନ୍ତି କାହିଁକି ବର୍ଣ୍ଣନ କଲେ ଅନାବାସ କାହା କୌଣସି ଦୋଷ ନାହିଁ, ଇଏ ତ ମାଗିଥିଲେ ତିନି ପାଦ ଭୂମି ସେ ସବୁ ପ୍ରଧାନ ତାଙ୍କ ତିନି ଲୋକ ସବୁ ସବୁ ଦେଇଦେଇଛନ୍ତି ପୁଣି ତାଙ୍କ ପାଇଁ ବନ୍ଧନ କଲେ। ବ୍ରହ୍ମା ମଧ୍ୟ ସେ ପ୍ରଶ୍ନ ପଚାରିବେ, ବ୍ରହ୍ମା ସବୁ ଆସି ସ୍ତୁତି କରିବେ, ବ୍ରହ୍ମା କହିଲେ ଏଇଟା ଆପଣଙ୍କର ଶୋଭା ପାଉନି, ଆପଣ ତାଙ୍କୁ ଭିକ୍ଷା ମାଗିଲେ ସେ ସବୁ କିଛି ଦାନ କଲେ ପୁଣି ତାଙ୍କୁ ବନ୍ଧନ କଲେ। ଭଗବାନଙ୍କର ମନ ଜାଣିକି ଗରୁଡ ଆସିକି ତାଙ୍କୁ ବାମ ମାନେ ଗରୁଣ ପାଶରେ ବନ୍ଧନ କରିବେ ବଳି ମହାରାଜ, ତେଣୁ ବ୍ରହ୍ମା ବିଭିନ୍ନ ପ୍ରକାର ଏଇ ସବୁ ସ୍ତୁତିରେ ଏଇ କଥା କିନ୍ତୁ ପଚାରିବେ ଏବଂ ଭଗବାନ ତାର ଉତ୍ତର ଦେବେ ବର୍ଣ୍ଣନା କରାଯିବ ଏସବୁ କଥା। ତେଣୁ ଏଇଠି ଯେଉଁ କୁହାଯାଉଛି ଯେ ବ୍ରହ୍ମା ଦୈବ ଲୋକନାଥ ଏଇ ଯେଉଁ ତିନି ପ୍ରକାର ଗଙ୍ଗାର ଯେଉଁ ଆବିର୍ଭାବ ହେଇଛି ତିନି ପ୍ରକାର ଆବିର୍ଭାବ ହେଇଛି କୁହାଯାଉଛି ଆମର ବିଶ୍ୱନାଥ ଚତୁର୍ଥ କହୁଛନ୍ତି, ଯେତେବେଳେ ଭଗବାନ ତାଙ୍କର ବାମ ପାଦକୁ ବଢ଼େଇ ଦେଇଛନ୍ତି ଉର୍ଦ୍ଧକୁ ତାଙ୍କର ପାଦ ନଖ ଦ୍ୱାରା ଏଇ ସମସ୍ତ ଯେଉଁ ଏଇ ଯେଉଁ ଚିଜଗତର ଭୌତିକ ଜଗତର ଉର୍ଦ୍ଧରେ ଯେଉଁ ଆଠଟି ଆବରଣ ରହିଛି ସେ ଆବରଣକୁ ଭେଦ କରିକି ଯେତେବେଳେ ଚିଜଗତରେ ପ୍ରବେଶ କରୁଛି ସେ ପାଦ ନଖ ସେହି ସମୟରେ ସେ ଜଳ ଆସୁଛି ଯାହାକୁ ଜୟଦେବସ୍ୱାମୀ ଏଇଟା କହୁଛନ୍ତି ପଦ ନଖ ନୀର ଜନିତ ଜନ ପା ତାଙ୍କ ପଦ ନଖ ନୀର ସେଇଠୁ ଆସୁଛନ୍ତି। ଏବଂ ଏଠାରେ ଯେଉଁ ବର୍ଣ୍ଣନା କରାଯାଉଛି ଏଇ ଯେଉଁ ଅଧ୍ୟାୟରେ ଏଇଟା ହେଉଛି ବ୍ରହ୍ମା ଯେତେବେଳେ ତାଙ୍କ ପାଦକୁ ଧ୍ୱଂସ କରୁଛନ୍ତି ସେହି ସମୟରେ ତାଙ୍କର ସମୟ ଅଛି ଆମର ଆଉ ଟିକେ କଥା କହିବାର ଅଛି ଯେ ବ୍ରହ୍ମା ଯେତେବେଳେ ସେଇ ଧୌତ ଜଳ ଆସିକିରି ସେ ଗଙ୍ଗା ଜଳରେ ପରିଣତ ହୋଇଛି, ଏବଂ ଅନ୍ୟ ସ୍ଥାନରେ ମଧ୍ୟ ବର୍ଣ୍ଣନା କରାଯାଇଛି ବିଶ୍ୱନାଥ ଠାକୁର କହୁଛନ୍ତି ଯେ କେତେବେଳେ ଭଗବାନ ସ୍ୱୟଂ ନାରାୟଣ ଏଇ ଗଙ୍ଗା ନଦୀ ରୂପରେ ପରିଣତ ହୋଇଯାଇଛି, ନିଜକୁ ଗଙ୍ଗା ନଦୀ ରୂପରେ ପରିଣତ କରିଦେଇଛନ୍ତି। ତେଣୁ ଏହି ତିନି ଗ୍ରହରେ ବ୍ରହ୍ମାଙ୍କର ଉତ୍ପତ୍ତି ବୋଲି କୁହାଯାଉଛି। କିନ୍ତୁ ଯାହାବି ହଉ ଗଙ୍ଗା ଅଛନ୍ତି ଆମ ବ୍ରହ୍ମପୁତ୍ର ବାନ୍ଧୁଛନ୍ତି କ'ଣ ସ୍ରୋତସା ଅତି ଜାଣୁଛି ନଦୀମାନ ଭିତରେ ହେଉଛି ଗଙ୍ଗା ନଦୀ ଶ୍ରେଷ୍ଠ ନଦୀ। ଭାଗବତ ମଧ୍ୟ ମନା କରାଯିବ ଦାସରେ ଯେ କ'ଣ ଦେବାନ ଅଚ୍ୟୁତ ଯଥା ନିମ୍ନମାନ ଯଥା ଗଙ୍ଗା, ନିମ୍ନମାନ ଗୋଟେ ନଦୀମାନ ଭିତରେ ଶ୍ରେଷ୍ଠ ନଦୀ ହେଉଛନ୍ତି ଗଙ୍ଗା ନଦୀ। ସୁତ ଗୋସ୍ୱାମୀ ଭାଗବତ ମହାତ୍ମ ନିଜେ ବର୍ଣ୍ଣନା କରୁଛନ୍ତି ଭାଗବତ ଦ୍ୱାଦଶ ଖଣ୍ଡରେ ଅନ୍ତିମରେ ତେର ଅଧ୍ୟାୟରେ ସେଟା ବର୍ଣ୍ଣନା କରିବେ ଯେ ନିମ୍ନମାନ ଯଥା ଗଙ୍ଗା, ନଦୀମାନ ଭିତରେ ହେଉଛି ଗଙ୍ଗା, ତାପରେ ଅଚ୍ୟୁତାନ ଦେବାନଙ୍କ ଅଚ୍ୟୁତ ଯଥା ଦେବତାମାନଙ୍କ ଭିତରେ ହେଉଛି ଅଚ୍ୟୁତ, ଏବଂ ବୈଷ୍ଣବମାନ ତଥା ସମୁ ଶ୍ରେଷ୍ଠ ବୈଷ୍ଣବ ଶ୍ରେଷ୍ଠ ବିଷ୍ଣୁ ଭକ୍ତ ଭିତରେ ଶ୍ରେଷ୍ଠ ହେଉଛନ୍ତି କିଏ ନା ଶିବ ସମୁ ବୈଷ୍ଣବମାନ ତଥା ସମୁ ଏବଂ ପୁରାଣ ଇଦମ୍ ତଥା ପୁରାଣ 18 ପୁରାଣ ରହିଛି ଏଠି ବର୍ଣ୍ଣନା କରାଯାଉଛି। ବିଭିନ୍ନ ପୁରାଣ ସବୁ ଆସିକି ସେଇ ପାର୍ବତଙ୍କୁ ସ୍ତୁତି କରୁଛନ୍ତି। ସେ ପୁରାଣ ଭିତରେ 18 ପୁରାଣ ଭିତରେ ଶ୍ରେଷ୍ଠ ପୁରାଣ ହେଉଛନ୍ତି ଭଗବାନ ସୁଦୌଷା କହୁଛନ୍ତି ପୁରାଣ ଇଦମ୍ ତଥା ଏହି ପୁରାଣଟି ହେଉଛି ଶ୍ରେଷ୍ଠ ପୁରାଣ ଯେତେ ପୁରାଣ। ସେଥିପାଇଁ ମହାପ୍ରଭୁ କହିଲେ ଯେ ଶ୍ରୀମଦ୍ ଭାଗବତମ୍ ପ୍ରମାଣ ମଳ ଶ୍ରେଷ୍ଠ ପୁରାଣ ଶ୍ରେଷ୍ଠ ଅମଳ ପ୍ରମାଣ ଶ୍ରେଷ୍ଠ ପ୍ରମାଣ ସେଥିରେ କୌଣସି ମଳ ନାହିଁ। ତ୍ରିଗୁଣର ଯେଉଁ ତ୍ରିଗୁଣୀୟ ବିଷୟ ବେଦ ନିସ୍ତ୍ରୀଗୁଣୀୟ ବର୍ଜନ ଭଗବତୀତାରେ ଦ୍ୱିତୀୟ ଥର ଭଗବାନ କହିଛନ୍ତି ବେଦରେ ତ୍ରିଗୁଣ ବିଷୟ ତ୍ରିଗୁଣ ମଳ ରହିଛି କିନ୍ତୁ ଭାଗବତରେ ସେ ମଳ ନାହିଁ। ମହାପ୍ରଭୁ କହିଲେ ଶ୍ରୀମଦ୍ ଭାଗବତମ୍ ପ୍ରମାଣ ଅମଳ ସେ ମଳ ନାହିଁ। ତେଣୁ ଏଇ ଯୋଉ କହିଲା ଏଇଭଳି ଭାବରେ ତିନି ଭାବରେ ଯୋଉ ଗଙ୍ଗାଦେବୀ ଆସନ୍ତି କୁହାଯାଉଛି। ତେଣୁ ଏଇ ଯୋଉ ଗଙ୍ଗାଦେବୀ ଆମର ଭାଗବତର ପ୍ରଥମ ସ୍କନ୍ଦ ଅଷ୍ଟାଦଶ ଅଧ୍ୟାୟରେ ସୁଦୃଷ୍ଟି ମଧ୍ୟ ଏକଥା ବର୍ଣ୍ଣନା କରିଛନ୍ତି ଯେ ପ୍ରକୃତରେ କିଏ ଭଗବାନ ଏଇଥିରେ ଆମେ ଜାଣିବା ପ୍ରକୃତରେ ଭଗବାନ କିଏ ପ୍ରକୃତରେ କିଏ ଭଗବାନ ପ୍ରଥମ ସ୍କନ୍ଦ ଅଷ୍ଟ ଅଧ୍ୟାୟରେ ସୁଦୃଷ୍ଟି କହୁଛନ୍ତି ଯେ ଯେ ଯାହାଙ୍କର କୋଉ ନାମ କିଏ ଭଗବତ ପଦାର୍ଥ ଯାହାଙ୍କର ଅଥାପି ଯତ୍ ପାଦ ରଖାବସାର ଜଗତ ବିରିଞ୍ଚ କରୁନ୍ଦା ନାମ ଏଇ ଯୋଉ ବ୍ରହ୍ମାଣ୍ଡରେ ଭଗବାନ ପାଦକୁ ଧୋତ କରୁଛନ୍ତି ସିଏ ହେଉଛି ଅଥାପି ଯତ୍ ପାଦ ରଖାବଶିଷ୍ଟ ସେଇ ପାଦ ବ୍ରହ୍ମ ଯାହାଙ୍କୁ ଜଗତ ବିରିଞ୍ଚ କରୁତା ନାମ ବିରିଞ୍ଚ ବ୍ରହ୍ମା ଯାହାଙ୍କ ପାଦପତ୍ନୀଙ୍କୁ ବହୁତ କରୁଛନ୍ତି ତାହା ପୂଜା କରୁଛନ୍ତି ଆରାଧନା କରୁଛନ୍ତି। ତେଣୁ ଶେଷଣ କୁଣାଜୀ ଅନ୍ୟତମ କୁଣ୍ଡା ଏବଂ ସେହି ଜଳକୁ ଶିବଜୀ ତାଙ୍କର ପାଦପତ୍ନରେ ଧାରଣ କରୁଛନ୍ତି। ଆପଣ ଦେଖିବେ ଯେତେବେଳେ ବର୍ଣ୍ଣନା କରାଯାଇଛି ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଗଙ୍ଗାଦେବୀ ଆସିଛନ୍ତି ସେତେବେଳେ ସେ ରହିଯାଇଛନ୍ତି ଉପରେ ରହିଯାଇଛନ୍ତି ମାନେ ମାନେ କ'ଣ ଉପରେ ବୃଦ୍ଧ ଲୋକ ରହିଯାଇଛନ୍ତି ସେ ପୃଥିବୀକୁ ଆସିପାରୁନାହାନ୍ତି। କାହିଁକି ଆସିପାରୁନାହାନ୍ତି ନା ଯଦି ସେ ଗଙ୍ଗାଦେବୀ ପୃଥିବୀ ପ୍ରବେଶ କରିବେ ମାନେ ଆସିବେ ତାହେଲେ ସେ ପୃଥିବୀକୁ ଲକ୍ଷ କରିବେ ତାଙ୍କର ତେଜକୁ ଧାରଣ କରିପାରିବେ ଏତେ ବେଗରେ ଆସିବେ ତେଣୁ ସେ ମାନେ ପାତାଳକୁ ପଳେଇବେ ଗଙ୍ଗା ରହିପାରିବେ। ସେଥିପାଇଁ ପୁଣି ଭଗୀରଥି ତପସ୍ୟା କରିଛନ୍ତି ଗଙ୍ଗାକୁ ଆଣିବା ପାଇଁ ବହୁତ ସାଗର ମାନେ ସାଗର ବର୍ଷରେ ସାଗର ହେଇଛି କେମିତି ସାଗର ହେଇଛି ବର୍ଣ୍ଣନା କରାଯାଉଛି ପ୍ରଥମ ସ୍କନ୍ଧରେ ସାଗରର ପୁତ୍ର ଏ ଭଗବାନ ରାମଚନ୍ଦ୍ରଙ୍କ କ୍ଷେତ୍ରୀୟ ବଂଶ ସବୁ ଆସୁଛନ୍ତି। ସାଗରର ପୁତ୍ର ଯେତେବେଳେ ସାଗର ମହାରାଜ ଯେତେବେଳେ ଯଜ୍ଞ କରୁଥିଲେ ତାଙ୍କର ଯଜ୍ଞ ଅଂଶକୁ ଇନ୍ଦ୍ର ନେଇଯାଇଥିଲେ ତୋରିକେ ନେଇଯାଇଥିଲେ ତେଣୁ ସାଗରର ହଜାର ପୁତ୍ର ସେମାନେ ସବୁ ଗଲେ ଖୋଜିବାକୁ କେଉଁଠି ରହିଲେ ସେ ଅଶ କେଉଁଠି ରହିଛି ତେଣୁ ସିଏ ଯେଉଁ ମାଟିକୁ ବଦନ ବଦନ କରିଦେଇଛନ୍ତି ସେଇଥିପାଇଁ ସାଗର ସବୁ ସୃଷ୍ଟି ହେଇଛି। ତେଣୁ ଖୋଦିକି ସିଏ ସବୁ ଯାଇ ପହଞ୍ଚିଲେ ଅନ୍ତିମରେ କପିଳଦେବ ରହୁଛନ୍ତି କପିଳଦେବ ଆଶ୍ରମରେ ପହଞ୍ଚିଲେ ତେଣୁ ସେଇ କପିଳଦେବ ଆଶ୍ରମରେ ଯେତେବେଳେ ଦେଖିଲେ ଇନ୍ଦ୍ର ଦେଖିଲେ ଏ ସାଗରଙ୍କ ପୁତ୍ରମାନେ ଆସୁଛନ୍ତି ସେ ଅଶ ଖୋଜିବା ପାଇଁ ତେଣୁ ସେ ଭୟ କରିକି କପିଳଦେବ ଆଶ୍ରମରେ ଛାଡ଼ି ପଳେଇଲେ। ତେଣୁ ଏମାନେ ଭାବିଲେ ଇଏ ମଧ୍ୟ କପିଳଦେବ ଏମିତି ଇଏ ମଧ୍ୟ ଲୁଚେଇକିରି ଆଣିଛି, ଚୋରି କରି ଆଣିଛି। ତେଣୁ ଏଇ କଥା ଚିନ୍ତା କରିବାରୁ କପିଳଦେବଙ୍କର ଯେତେବେଳେ ଆଖି କରିଦେଇ ପାଠକ୍ରମ କରିବାରୁ କପିଳଦେବ ଆଖି କରିଦେଇଛନ୍ତି, ସେତେବେଳେ ସେ ସବୁ ଧ୍ୱଂସ ହେଇଯାଇଛି, ମଜା କୃତରେ ସବୁ ଧ୍ୱଂସ ହେଇଯାଇଛି। ତେଣୁ ସେମାନଙ୍କର ଆତ୍ମା କେମିତି ସଦ୍ଗତି ଲାଭ କଲେ, ସେଥିପାଇଁ ତାଙ୍କର ସେଇ ବଂଶରେ ସବୁ ବିଭିନ୍ନ ସବୁ ଆସିକିରି ରାଜାମାନେ ଆସିକିରି ସବୁ ଯାଇକିରି ସେଇ ଗଙ୍ଗାଦେବୀଙ୍କୁ ଆଣିବା ପାଇଁ ବହୁତ ଚେଷ୍ଟା କରିଛନ୍ତି, କିନ୍ତୁ ଗଙ୍ଗାଦେବୀ ଆସିପାରୁନଥିଲେ। କାହିଁକି ନା ସେ ଯେଉଁ ପୃଥିବୀକୁ ଆସିଲେ ପୃଥିବୀରେ ସେ ସହିପାରିବନି, ପୃଥିବୀ ତାର ତେଜ ବା ବେଗକୁ ସହିପାରିବନି। ତେଣୁ ଭଗୀରଥ ଅନ୍ତିମରେ ଭଗୀରଥ ତପସ୍ୟା କରି ଗଙ୍ଗାଦେବୀକୁ ଆଣିଲେ। ତେଣୁ ଗଙ୍ଗାଦେବୀ କହିଲେ ମୁଁ ଯିବି ଯେ, କିନ୍ତୁ ତମେ ମୋତେ କିଏ ଧାରଣ କରିବ ସେଇ କଥା ତମେ ଆଗ ଫାଷ୍ଟ ବୁଝ, ତେଣୁ ତମେ ଶିବଜୀକୁ ପ୍ରାର୍ଥନା କର। ତେଣୁ ସେ ଶିବଜୀକୁ ପ୍ରାର୍ଥନା କଲେ, ଶିବଜୀ ସେଥିପାଇଁ ସେ ରାଜି ହେଲେ। ତେଣୁ ଗଙ୍ଗାଦେବୀ ଆସିକିରି ଶିବଜୀଙ୍କ ଜଟାରେ ପ୍ରଥମେ ସ୍ଥାନ ପାଇଛନ୍ତି, ତାପରେ ଆସୁଛନ୍ତି ଯେଉଁ ଗଙ୍ଗୋତ୍ରୀ ରହିଛି, ଗଙ୍ଗୋତ୍ରୀ ଦେଇକି ସେ ଆସୁଛନ୍ତି, ପ୍ରଥମେ କିନ୍ତୁ ଶିବଜୀଙ୍କ ଜଟାରେ ସେ ରହିଛନ୍ତି। ଶିବଜୀଙ୍କର ମୁଖ ମସ୍ତକରେ ଦୁଇଟି ଜିନିଷ ରହୁଛି, ଗୋଟେ ହେଉଛି ଚନ୍ଦ୍ର ଆଉ ଗୋଟେ ହେଉଛି ଗଙ୍ଗା, ଏଇ ତିନି ରହିଛି ଚନ୍ଦ୍ର ଏବଂ ଗଙ୍ଗା। ତେଣୁ ଶିବଜୀ କହୁଛି କି ଶେଷମ ପୁନାଥି, ଶେଷମ କହିଲେ ସ ଏଷମ, ଶିବଜୀ ମଧ୍ୟ ସେ ପବିତ୍ର ହେଇଯାଉଛନ୍ତି, ସେ ଗଙ୍ଗାଦେବୀ ଧାରଣ କରୁଛନ୍ତି, କାହିଁକି ନା ନିଜେ ପବିତ୍ର ହେଉଛନ୍ତି। ତେଣୁ ଶେଷମ ପୁନାଥି ଅନ୍ୟତମ ମୁକୁନ୍ଦା, କୋନା ଲୋକେ ଭଗବତ ପଦାର୍ଥ, ସେଇ ମୁକୁନ୍ଦଙ୍କ ଛଡ଼ା ଆଉ କିଏ ଭଗବତ ପଦାର୍ଥ କିଏ ହେଇପାରିବ? ଏତେ ଲୋକ କହୁଛନ୍ତି ଇଏ ଭଗବାନ, ସେ ଭଗବାନ, ସେ ଭଗବାନ, ଏଭଳି କିଏ ଭଗବାନ ହେଇପାରିବେ? ସୁଦୋସ୍ୱାମୀ କହୁଛନ୍ତି ଭଗବାନଙ୍କ ସଂଖ୍ୟା ଦେଶ ଏଇ ଅଧ୍ୟାୟରେ ଭଗବାନଙ୍କ କର୍ତ୍ତୃକ ବଳି ମହାରାଜଙ୍କର ବନ୍ଧନ, ଏଇ ପ୍ରଶ୍ନ ପଚାରିଛନ୍ତି ପରୀକ୍ଷିତ ମହାରାଜ ପଚାରିଛନ୍ତି, କାହିଁକି ବାନ୍ଧିଲେ? ଅନାବେଶ ତାଙ୍କର କୌଣସି ଦୋଷ ନାହିଁ, ଦୋଷ ନଥାଇକି ମଧ୍ୟ ସେ ତାଙ୍କୁ ବାନ୍ଧିଲେ। ତେଣୁ ଇଏ ଗୋଟେ ଆଶ୍ଚର୍ଯ୍ୟ କଥା, ଭଗବାନ ହେଉଛି ପୂର୍ଣ୍ଣେଶ୍ୱର, ସେ ହେଉଛି ପୂର୍ଣ୍ଣ, ତାଙ୍କର କୌଣସି ଅପୂର୍ଣ୍ଣତା ନାହିଁ, ପୁଣି ସେ କାହିଁକି ଯାଇକି ଯାଚନା କଲେ, ପୁଣି କାହିଁକି ଯାଇକି ଭିକ୍ଷା କଲେ? ଏସବୁ ଲୀଳାଟି ପରୀକ୍ଷିତ ମହାରାଜ ଜାଣିଛନ୍ତି ଆଗରୁ, ତେଣୁ କରି ସେ ପଚାରିଲେ ନା ମୋର କେମିତି ଜାଣେ ହରି, ଯେତେବେଳେ ଚତୁର୍ଥ ମନ୍ଦରେ ହରି ଯେଉଁ ଗଜ ଉଦ୍ୟାନ ଲୀଳା କରିଛନ୍ତି, ତାକୁ ଗୋଟିଏ ଶ୍ଲୋକରେ କହିକି ପଳାଇଯାଉଥିଲେ ସୁଖଦେବ ସ୍ୱାମୀ, କିନ୍ତୁ ସେ କହିଲା ନା ମୋତେ ଏଇଟା ଟିକେ ବିସ୍ତାର ଭାବରେ କହୁନି। ସେମିତି ଷଷ୍ଠ ମନ୍ଦରର ଯେଉଁ ଲୀଳାଟି ହେଇଥିଲା, ଯାହାକି ଭଗବାନ ସମୁଦ୍ର ମନ୍ଥନ ଲୀଳାଟି କରିଥିଲେ, ସେ ସମୁଦ୍ର ମନ୍ଥନ ଲୀଳାଟିକୁ ପରୀକ୍ଷିତ ମହାରାଜ ଚାହିଁଲେ ଟିକେ ବିସ୍ତାର ଭାବରେ କହୁନି। ତେଣୁ ଯେଉଁଟାକୁ ସେ ପ୍ରଶ୍ନ ପଚାରିଛନ୍ତି, ସେଇ ପ୍ରଶ୍ନ ଉତ୍ତରର ପ୍ରଶ୍ନ ଅନୁସାରେ ସୁଖଦେବ ଗୋସ୍ୱାମୀ ଉତ୍ତର ଦେଉଛନ୍ତି। ତେଣୁ ଏଇଟା ଯେତେବେଳେ ପଚାରିଲେ, ଏଇ ପ୍ରଶ୍ନ ଦୁଇଟି ପଚାରିଲେ, ସେ ପ୍ରଶ୍ନ ଉତ୍ତରରେ 15-23 ଏଇ 9 ଅଧ୍ୟାୟରେ ଭଗବାନ ବ୍ରାହ୍ମଣଙ୍କ ବିଳାସ ବର୍ଣ୍ଣନା କରାଯାଏ, ବିସ୍ତାର ବର୍ଣ୍ଣନା କରାଯାଏ। ବାମନ ପୁରାଣ ଅଛନ୍ତି, ଯେଉଁ ସତ୍ୟଗୁଣ ପୁରାଣ, ବାମନ ପୁରାଣ, ବାମନ ପୁରାଣରେ ମଧ୍ୟ ଭଗବାନ ବ୍ରାହ୍ମଣଦେବ ସବୁ ବିଭିନ୍ନ ପ୍ରକାର ସବୁ ପାଇଛନ୍ତି। ତେଣୁ ଇଏ ଯେଉଁ ଭଗବାନ ବ୍ରାହ୍ମଣଦେବଙ୍କର ଯେଉଁ ଲୀଳା ରହିଛି, ଇଏ ହେଉଛି ଅଦ୍ଭୁତ ଲୀଳା। ଯଦି ଗୋସ୍ୱାମୀ ସେଥିପାଇଁ ତାଙ୍କର ଯେଉଁ 10 ଅବତାର ବାର କରିଛନ୍ତି, ତାକୁ ଏଇ ବାମନ ଅବତାରଟି ନେଇଛନ୍ତି। ଯେଉଁ ବାମନ ଅବତାରରେ ଭଗବାନ ଯେତେବେଳେ ତାଙ୍କର ଛଳେ ଆସି ବିକ୍ରମଣ ଭଳି ଅଦ୍ଭୁତ ବାମନ, ଇଏ ହେଉଛି ଅଦ୍ଭୁତ ଭଗବାନଙ୍କର ବାମନ ରୂପ ହେଉଛି ଅଦ୍ଭୁତ ରୂପ। ବଳିକୁ ଛଳନା କରିବା ପାଇଁ ସେ ଆସିଛନ୍ତି, ଭଗବାନ ମଧ୍ୟ ଛଳନା କରିବେ, ଛଳତା ଦ୍ୟୁତମ ଛଳତା ଅସ୍ମି, ଭଗବତ ଗୀତାରେ 10 ଅଧ୍ୟାୟରେ ଭଗବାନ କହିଛନ୍ତି ମୁଁ ହେଉଛି ଛଳନାକାରୀ, ମୁଁ ହେଉଛି ଦ୍ୟୁତ, ଦ୍ୟୁତମ ଛଳତା ଅସ୍ମି ତେଜସ୍ ତେଜସ୍ୱୀ ନାମ, ମୁଁ ଛଳନାକାରୀ ହେଉଛି ଦ୍ୟୁତ। ତେଣୁ ଭଗବାନ ମଧ୍ୟ ଛଳନା କରୁଛନ୍ତି, କିନ୍ତୁ ଏ ଛଳନା ଦ୍ୱାରା କ'ଣ ହେଉଛି? ଆମର ଭୌତିକ ଜଗତରେ ମଧ୍ୟ ଛଳନା ରହିଛି, ବଦ୍ଧଜୀବ ମୁକ୍ତଜୀବ ଯେଉଁମାନେ ବଦ୍ଧଜୀବ ରହୁଛି, ଏ ଛଳନା 4 ଦୋଷ ରହିଛି, ତା'ର ଗୋଟେ ଛଳନାର ଦୋଷ ରହିଛି, ଚିଟିଂ ପ୍ରପଞ୍ଚ ଠକିବା ମନବୃତ୍ତି, ଭ୍ରମ ପ୍ରମାଦ ବିପ୍ରଳିପ୍ସା କରଣାପାଠ, ବିପ୍ରଳିପ୍ସା ମାନେ ଚିଟିଂ ମେଣ୍ଟାଲ ଠକିବା ମନବୃତ୍ତି ବା ଛଳନା ମନବୃତ୍ତି। ଏ ଛଳନା ମନବୃତ୍ତି କେଉଁଠି ଅଛି? ସେ ଭଗବାନଙ୍କର ଆସିଛି, ଭଗବାନ ମଧ୍ୟ ସେ ଛଳନାଟା ରହିଛି, କିନ୍ତୁ ସେ ଛଳନା ହେଉଛି ଟ୍ରାନ୍ସେଣ୍ଡେଣ୍ଟାଲ ଚିଟିଂ, ସେ ଛଳନା ଦ୍ୱାରା ଜଣେ ଭଗବତ ଧାମ ଯାଇପାରେ, ତାର ସେ ଚିକିଟା ଟ୍ରାନ୍ସଲେଟର ଚିଠି ହୋଇଯାଉଛି, ମାନେ କଣ ପରମାର୍ଥିକ ଛଳନା, ଭଗବାନ ବି ଛଳନା କରୁଛନ୍ତି, କିନ୍ତୁ ଏ ଛଳନା ଦ୍ୱାରା ବଳି ମହାରାଜକୁ ସେ ଶ୍ରେଷ୍ଠ ଜଣେ ମହାଜନ ରୂପରେ ସ୍ଥାପିତ କରିବେ, ଶ୍ରେଷ୍ଠ ଜଣେ ମହାଜନ ଆସିବେ, ମହାଜନ ଏଇ ଛଳନା ଦ୍ୱାରା। ତେଣୁ ପ୍ରଭୁପାଦ ମହାରାଜ ମଧ୍ୟ ବିଭିନ୍ନ ପ୍ରକାର ଟ୍ରାନ୍ସଲେଟର ଚିଠି ସବୁ ବ୍ୟବସ୍ଥା କରିଛନ୍ତି, ଆମର ଇସ୍କନ ମୁମେଣ୍ଟରେ ବିଭିନ୍ନ ପ୍ରକାର ଟ୍ରାନ୍ସଲେଟର ଚିଠି କରାଯାଉଛି, ଆମେ ମଧ୍ୟ ଛଳନା କରୁଛେ। ଆମେ ପ୍ରତ୍ୟେକ କହୁଛେ ତମେ ଆସ, ଖାଲି ତମର କିଛି କରିବା ଦରକାର ନାହିଁ, ତମେ ଖାଲି ଭଗବାନ କଥା ଶୁଣିବ, ସ୍ଥାନେ ସିଧା ଶୁଣିବ, ତାହେଲେ ତନୁଭାବ ମନକୁ କେବଳ ନିଜ ସ୍ଥାନରେ ରହିକିରି ଭଗବାନ କଥା ଶୁଣିବ, ତାହେଲେ ତମେ ଭଗବାନ ଯିଏ ଅଧିକ ତମେ ଜିତିପାରିବ। ତାପରେ ସବୁ ବିଭିନ୍ନ ସବୁ ନିୟମ ଦିଆଯାଏ, ତମେ ଏଇଟା କରନା ସେଇଟା କରନା ସେଇଟା କରନା ସେଇଟା କରନା ସେଇଟା ବିଭିନ୍ନ ପ୍ରକାର ସବୁ କୁହାଯିବ, କିନ୍ତୁ ପ୍ରଥମେ ସେଇଟା କୁହାଯିବ, ପ୍ରଥମେ ଯଦି କୁହାଯିବ ଏତିକି ସବୁ ନିୟମ ଅଛି, ଏତିକି ନିୟମ ପାଳନ କର ଆସ, ତାହେଲେ ଟିକେ ଆସିବନି। ଅବଶ୍ୟ ଆମେ ପ୍ରଥମେ କହୁଛୁ ଚାରୋଟି ମୁଖ୍ୟ ଚାରୋଟି କହିଦେଉଛେ, ଦ୍ୱିତୀୟ ପାଳନ ସ୍ଥିତି ଏ ଚାରୋଟି ଜିନିଷ କୁହ ପ୍ରଥମେ କୁହାଯାଉଛି। କିନ୍ତୁ ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ 1966 ଯେତେବେଳେ ଆରମ୍ଭ ହେଲା ଆମର ଇସ୍କନ ମୁମେଣ୍ଟ, ସେତେବେଳେ ଯେତେବେଳେ ଯେଉଁ ଭକ୍ତମାନେ ସବୁ ଆସୁଥିଲେ, ସେତେବେଳେ ସମସ୍ତେ ସବୁ ଏଇସବୁ ଚାରୋଟି ପାପ କାର୍ଯ୍ୟରେ ରତ ଥିଲେ, ସେ ସେମାନେ ହିପି ମୁମେଣ୍ଟ ଚାଲିଥିଲା ଯେଉଁ ଚାରୋଟି କାର୍ଯ୍ୟରେ ରତ ଥିଲେ। ତାପରେ ଆସ୍ତେ ଆସ୍ତେ ସେମାନେ ଯେତେବେଳେ ଏଇଠି ଆସିଲେ, ସେମାନେ ଯେତେବେଳେ ଗୋଟେ ଉନ୍ନତ ସ୍ୱାଦ ପ୍ରାପ୍ତ ହେଲେ, ସେତେବେଳେ ସେ ନିମ୍ନତର ସ୍ୱାଦ ସବୁ ତ୍ୟାଗ କରିପାରିବେ। ପ୍ରଥମେ ଆମେ ଯଦି କହିବ ସବୁ ଏତିକି ନିୟମ ରହିଛି, ଏତିକି ସବୁ କାରଣ ରଚନା ଯେଉଁ ରହୁଛି, କେତେ ପ୍ରକାର ରଚନା ରହିଛି, ପ୍ରଭୁପାଦ ସବୁକିଛି ପ୍ରଥମେ ଦେଇନଥିଲେ, ତାପରେ ସବୁ ଆସ୍ତେ ଆସ୍ତେ ତ୍ୟାଗ। ତେଣୁ ଇଏ ଟ୍ରାନ୍ସଲେଟର ଚିଠି ମାଧ୍ୟମରେ ଜଣେ ଭଗବତ ଧାମ ଯାଇପାରୁଛି, ଟ୍ରାନ୍ସଲେଟର ଚିଠି ଯୁଧିଷ୍ଠିର ମହାରାଜ ଯେଉଁ କୁହାଗଲା ତମେ ଛଳନା କର, ସେ ଛଳନା ତ ଟ୍ରାନ୍ସଲେଟର ଚିଠି, କାରଣ ଭଗବାନ ଚାହୁଁଛନ୍ତି, ଭଗବାନ ଯାହା ଚାହୁଁଛନ୍ତି ସେଇଟା ହେଉଛି ଟ୍ରାନ୍ସଲେଟର ବା ଦିବ୍ୟ। ତେଣୁ ଏହି ଭାବରେ ଭଗବାନ ଆନନ୍ଦ ଉପରେ ଛଳନା କରିକି ବଳି ମହାରାଜକୁ ସବୁ ନେଇକି ତାକୁ ମୁଁ ବନ୍ଧନ କରିବି, ଏ ଅଧ୍ୟାୟ ବର୍ଣ୍ଣନା କରାଯିବ କେମିତି ସେଠି ବନ୍ଧନ ହେବେ। ଜୟ ଶ୍ରୀ ଭାଗବତୀ, ଜୟ ଶ୍ରୀ ଗୋପାଳ ରାଧୀ, ଜୟ ଶ୍ରୀ ଦେବୀ, ଆନନ୍ଦ କୋଟି ବୈଷ୍ଣବ।